नमो भगवते वासुदेवाय। श्रीमद् भागवतम दशम स्कंद 23 अध्याय रामायण श्रवण करथिले यज्ञपत्नी माने पतिमानक निकट को प्रत्यावर्तन करिया परे कृपार जो सिद्ध हिसंदी भगवान को कृपा प्राप्त हेगी कृपा सिद्ध फल शरीर जो भाव प्रकाश पाउची तांकर जो भाव बदली जाइछि भक्ति जोगर अन्य नाम हो भाव जोग अन्य जोगर जो गोटे अनुष्ठान अच्छे कर्मानुष्ठान ज्ञानानुष्ठान भक्ति जोगर अनुष्ठान थिले मध्ये एथरो जो भाव प्राधान्य यदि भक्ति रे भावटा नाही से तो ओडिया रे से लेखले मन भाव को निकट से अभाव दूर भगवान विशेष करी भक्ति रे भगवान को भाव रे तंकु बस करी हव भावुकता भक्ति नुहे जड़े इमेच्योर स्टेज जाक जे अपरिपक्व अवस्था तार जो भावटा रही विषय भोगर लालसा रही किंतु विषय भोगर तीव्र लालसा रही सामयिक भाव रे कौनसी लीला शुणी बा कीर्तन श्रवण कर भाव चली आस সেটা ভক্তি নহে ভক্তিভাস অবস্থা সেটা ভাব নহে ভাবর লক্ষণ কন নিষ্ঠার লক্ষণ কন রুচির লক্ষণ কন আসক্তির লক্ষণ কন আচার্য মানে সব কুটি কুটি করে ব্যাখ্যা করে দিয়েছেন ভক্তি যে হৃদয় ভিতরে এমতি থরে আসবে থরে পলাই যাবে সেমতি কিছু মানে না কেবল বৈষ্ণব অপরাধ হলে ভক্তির স্বাদ জনে প্রাপ্ত হলা পরে তার স্থিতি অলগা ଏଇଟା ଭାବ ଯୋଗ ତାଙ୍କର ଭାବ ତାଙ୍କର ଚାଲି ତାଙ୍କର ଚଳନ ତାଙ୍କର କଥା ତାଙ୍କର ବାସ ଯଦି କିଛି ପରିବର୍ତ୍ତନ ଆସୁନି ଭକ୍ତି ଆମେ ଗ୍ରହଣ କଲା ପରେ ଭକ୍ତି ଯୋଗ ରହିଲା ପରେ ତାହେଲେ ଭକ୍ତି ଯୋଗର ପ୍ରଭାବ ବା ମନ୍ତ୍ରର ପ୍ରଭାବ ବା ଭଗବାନଙ୍କର ପ୍ରଭାବ ଆମ ହୃଦୟ ଭିତରେ ପ୍ରବେଶ କରିଛି ବା ତା ଆମର ସ୍ୱରରେ କାର୍ଯ୍ୟ କରୁଛି ଆମେ କେମିତି ଜାଣିବା ଚେଞ୍ଜେସ୍ କିଛି ଲୋକମାନେ ଚାହାନ୍ତି ଗୋଟେ ଲୋକମାନଙ୍କର ସବୁବେଳେ ଗୋଟିଏ ଦୃଷ୍ଟି କିଛି ପରିବର୍ତ୍ତନଶୀଳ ଜଗତ ଆଉ ସେମାନେ ଯୋଉ ପରିବର୍ତ୍ତନ ଚାହାନ୍ତି ତାର ତ କିଛି ବାସ୍ତବତା ଥାଉ ନଥାଉ କିନ୍ତୁ ଆମ ଜୀବନରେ ଆମର ଗୋଟେ ପରିବର୍ତ୍ତନ ଚାହୁଁଛେ କାରଣ ଜୀବନର ଇଏ ହଉଛି ପରିବର୍ତ୍ତନ ସମସ୍ତେ ଗୋଟେ ଚାହୁଁଛନ୍ତି କଣ ପୂର୍ବରୁ ଯୋଉ ସାଧାରଣ କର୍ମୀ ଲୋକ ତାଙ୍କର କଣ ଜୀବନର ଲକ୍ଷ୍ୟ ତାଙ୍କର ପରିବର୍ତ୍ତନ ହଉଛି ଏଇଟା ମୁଁ ଟିକେ ଗରିବ ଅଛି ମୁଁ ଗୋଟେ ଧନୀ ହେବି ମୋତେ କିଛି ସମ୍ମାନ ଦଉନି ମୁଁ ଗୋଟେ ସମ୍ମାନ ପ୍ରାପ୍ତ ହେବି ତାଙ୍କର ଆଉ କିଛି ଜୀବନ ଲକ୍ଷ୍ୟ ନାହିଁ ଭକ୍ତ ଜୀବନ ତା ନୁହେଁ ଭକ୍ତ ଜୀବନର ତାର ଲକ୍ଷ୍ୟ ହଉଛି ତାର ଜୀବନର ପରିବର୍ତ୍ତନ ହଉଛି ସେ କେବଳ ନିତ୍ୟ ଆନନ୍ଦଟା ପ୍ରାପ୍ତ ହବ ଭକ୍ତ ଜୀବନକୁ ଏମିତି ଗୋଟେ ପୁଣ୍ୟମୟ ଜୀବନ ଭାବିବା ଉଚିତ ନା ଆମେ ମାଛ ମାଂସ ଖାଉନେ ପିଆଜ ରସୁଣ ଖାଉନେ ବାସ ଆମେ ଟିକେ ଭୋଗ ଲଗେଇ ଖାଇଦେଲେ ବାସ ଆମେ ଆମର ଆରାମସେ ରହିଲେ ଇଏ ଗୋଟେ ଇଏ ପ୍ରକୃତରେ ଭକ୍ତର ଜୀବନ ନୁହେଁ ଏସବୁ ସହଜିଆ ବାଦରେ ଚାଲିଯିବ ଭୋଗ ଲଗେଇଦେବା ଖାଇଦେବା ଆଉ କିଛି ଗୋଟେ ଅନ୍ତରର ଭାବ ନାହିଁ ଆକର୍ଷଣ ନାହିଁ ଭଗବାନଙ୍କ ପ୍ରତି ସବୁ ଗୋଟେ ଯାହାଫଳରେ ଯନ୍ତ୍ରବତ୍ତ ନ୍ୟାୟରେ ଚାଲେ ଯନ୍ତ୍ରଟାକୁ ଯେମିତି ମେସିନଟାକୁ ତମେ ଚଲେଇଦେବ ସୁଇଚ୍ ମାରିଦେବ ମଟରଟାକୁ ସେ କଣ କରୁଛି ସେ ଚାଲୁଛି ତାକୁ ଯନ୍ତ୍ରବତ୍ କୁହାଯାଏ ତାର ସ୍ୱାଧୀନତା କିଛି ନାହିଁ ସେ ଅଟୋମେଟିକ ବନ୍ଦ ହେଇପାରିବ ନାହିଁ ତାକୁ ଲଗେଇଦେଲେ ସେ ତ ଚାଲିଥିବ ଏଇଟା ଯନ୍ତ୍ରବତ୍ କୁହାଯାଏ ଭକ୍ତି ଯୋଗ ଯନ୍ତ୍ରବତ୍ କଲେ ହବନି ଏଇଟା ଭାବ ଯୋଗ ଏଠୁ ଫୁଲ ତୋଳିବା ମାଳା ଟିକେ କରିବା ଭଗବାନ ଭୋଗ ରଗେଇବା ଯାହା ସବୁ ସେବା ଏଟା ଭାବରେ ସେ ଗ୍ରହଣ କରନ୍ତି ଯତ୍ରବତ୍ କଲେ ସେ କିଛି ଗ୍ରହଣ କରିବେନି କାରଣ ସେ ହେଉଛନ୍ତି ବାସ୍ତବ ବସ୍ତୁ ତୁମେ କାହାକୁ ଠକି ପାରିବେନି ତୁମେ ସାଧାରଣ ମନବୁଦ୍ଧି ପ୍ରାକୃତ ମନବୁଦ୍ଧି ଥିବା ବ୍ୟକ୍ତିକୁ ଠକି ଦେଇପାରିବ ତାଙ୍କ ଆଗରେ ଗୋଟେ ଅଭିନୟ କରିପାରିବ ଅନ୍ତର ଭାବକୁ ଛୁପେଇ ଦେଇକି ତାଙ୍କ ଆଗରେ ଗୋଟେ ଅଭିନୟ କରିକି ତୁମେ ଜିତିଯିବ ସଂସାର କଣ ଚାଲିଛି ସଂସାର ଗୋଟେ ଅଭିନୟ କରିକି ସମସ୍ତେ ବଞ୍ଚିକି ରହିଛନ୍ତି ନା ଭାବଟାକୁ ସମସ୍ତେ ଗୋପନ କରିଛନ୍ତି ନିଜର ଅନ୍ତର ଭାବଟାକୁ ସ୍ୱାମୀ ତାର ସ୍ତ୍ରୀ ପ୍ରତି ଯୋଉ ଭାବଟାକୁ ସେଟା ଗୋପନ କରି ସେ ବାହାରେ ଗୋଟେ ରୋଲ କରୁଛି ସ୍ତ୍ରୀ ବି ସେମିତି ରୋଲ କରୁଛି କେବଳ ଅଭିନୟ ଅଭିନୟରେ ଚାଲିଛି ବୋଲି ଜୀବନଟା ବାସ୍ତବ ବୋଲି କାହାକୁ ଲାଗୁନି ଜୀବନଟା ସୁଖ କାହିଁ କାହାକୁ ଲାଗୁନି କାହିଁ କୌଣସି ଗୋଟେ ଲୋକ ସୁଖୀ ନାହିଁ କେହି ଗୋଟେ ବାସ୍ତବ ମନୁଷ୍ୟକୁ ପ୍ରାପ୍ତ ହେଇପାରୁନାହିଁ ସମସ୍ତେ ସମସ୍ତେ ଗୋଟେ ଅଭିନୟ ଚାଲିଛନ୍ତି ପୁଅ ତାର ବାପ ପୁଅ ଭଳିଆ ଅଭିନୟ କରିଦେଉଛି ବାପ ତାର ବାପ ଭଳିଆ ଅଭିନୟ କରିଦେଉଛି ଗୋଟେ ଅଭିନୟ ଚାଲିଛି ନା ଆଉ ହୃଦୟର ଭାବଟା ପରିପ୍ରକାଶ କେବେ ହେଇପାରିବେନି ସମସ୍ତେ ନିଜକୁ ଲୁଚେଇକି ରଖୁଛନ୍ତି ଏଇଟା ହଉଛି କର୍ମୀ ଜୀବନ ଏଇଟା ହଉଛି ବାହାର ଜୀବନ କେହି କେବେ ପରିପ୍ରକାଶ କରୁନାହାନ୍ତି, କାରଣ ସରଳ କେହି ନାହାନ୍ତି ନା, ଅନ୍ତରଟା କାହାର ନିର୍ମଳ ନାହିଁ ନା, ଯାହାର ଅନ୍ତର ନିର୍ମଳ ନାହିଁ ଛୁଆଟା କଣ କିଛି ଲୁଚେଇକି ରଖିପାରିବ? ସବୁ କହିଦେଉଛି, ଗୋଟେ ଛୋଟ ପିଲାଟାକୁ ଏତେ ଲୁଚେଇକି ରଖ, ଏଇଟା କହିବୁନୁ, ଶିକ୍ଷା କଣ କହିପାରିବ? ସେ କେବେ ରଖିପାରିବନି, କାରଣ ତାର ଅନ୍ତରଟା ହଉଛି ନିର୍ମଳ, ଏତେ ନିର୍ମଳ ଏତେ ସରଳ, ତା ଭିତରେ କିଛି ରହିପାରିବ ନାହିଁ, ଯେ ତାର ରଖିବାର ସାମର୍ଥ୍ୟ ବିଷୟ ସମୟରେ ନାହିଁ, ସେ କିଛି ରଖିପାରିବ ନାହିଁ, ସେ ସବୁ କହିଦେବ। ସେଭଳି ଆମ ହୃଦୟ, ଜଣେ ବୈଷ୍ଣବ ହୃଦୟ ସେଭଳି ହେବା ଦରକାର, ସେ କୌଣସି ଜିନିଷକୁ ଭିତରକୁ ପ୍ରବେଶ କରିବା ପାଇଁ ଦେବନି, କାରଣ ତା ହୃଦୟରେ କେବଳ ଭଗବାନଙ୍କର ଭକ୍ତିର ଆବେଶଟା ରହିବା ଦରକାର। ଆମର ଭାବ ସୃଷ୍ଟି ହେବା ଦରକାର ନା, ଜଣେ ଭଗବାନଙ୍କର ସେବା କରୁଛି, ରାଧାରାଣୀ ବହୁତ କିଛି ବଡ ସେବା କରନ୍ତି, ମାନେ କୃଷ୍ଣଙ୍କର ଏତେ ବଡ ପ୍ରେୟସୀ ସିଏ, କିନ୍ତୁ ସେ ଛୋଟ ଛୋଟ ସେବା ଯୋଉ ଯୋଉ ସେବା କରନ୍ତି, ସେ ସେଇ ସେବାରେ ହିଁ ଏତେ ଗରିଆନ ହେଇଯାଇଛନ୍ତି, କୃଷ୍ଣ ତାଙ୍କର ବସ ହେଇଯାଇଛନ୍ତି। ଆମ କବିମାନେ ସବୁ ଓଡ଼ିଆ ଓଡ଼ିଆ କବିମାନେ ସବୁ ଲେଖିଛନ୍ତି ଭାବରେ ସବୁ ଜିନିଷ। ଆମ ନରତନ ଦାସ ଠାକୁର ଯେମିତି ଲେଖିଲେନି କଣ, ଗାନ୍ଥିଆ ମାଲ ତିର୍ମାଲା ଦିବ ଦୁହାର ଗଲେ, ମାଳତୀ ମାଳ ମୁଁ ଗାନ୍ଧିକି ଦେବି, ସେ ଲେଖିଲେନି ମଲିମାଳ ଶ୍ୟାମକୁ ଦେବି ମନ ତୋଷିବି, ଯୋଉ ଭଜନ ମାନେ ସବୁ ଆଚାର୍ଯ୍ୟମାନେ ଲେଖିଛନ୍ତି, ସବୁ ଭାବରେ ଲେଖିଛନ୍ତି। ଆଉ ସତ୍ୟ ହିଁ ଭଗବାନ ବହୁତ ମହାନ, କୃଷ୍ଣ ବହୁତ ମହାନ, ସେ ସବୁ ଜଗତର ସବୁ ବସ୍ତୁକୁ ସୃଷ୍ଟି କରିଛନ୍ତି, ତାଙ୍କୁ ଆମେ କଣ ଦେଇ କଣ ସନ୍ତୁଷ୍ଟ କରିବା? ଭଗବାନଙ୍କୁ ଡାକିବା ପାଇଁ ଯୋଉ ଶକ୍ତିଟା, ଯୋଉ ଜିହ୍ୱା ଦେଇଛନ୍ତି, ସିଏ ଯଦି ଜିହ୍ୱା ନ ଦେଇଥାନ୍ତେ ଆଜି ହରେକୃଷ୍ଣ ବି କହିପାରିନଥାନ୍ତି, ସବୁ ତାଙ୍କର, କିନ୍ତୁ ତାଙ୍କ ପ୍ରତି ଆମର ଗୋଟେ ଭାବ ଆସିବା ଦରକାର। ଭାବର ବାଧକ କିଏ? ଏଇ ଅନର୍ଥ ରହିଲା, ଅନର୍ଥ ବିଷୟ ରୁଚି ଆଳସ୍ୟତା ଜାଡ୍ୟତା କେତେ ପ୍ରକାର କୁସଂସ୍କାର ଗୋଟେ ହୃଦୟ ଭିତରେ ଭରିକି ରହିଛି। ଆଉ ଏଇଟା ଗୋଟେ ଯନ୍ତ୍ରବତ ଭଳିଆ କେବଳ ଗୋଟେ ଯାହା କହୁଛି ସିରିୟସନେସ୍ ଗମ୍ଭୀରତା ନାହିଁ, ଆମର ପରିବର୍ତ୍ତନ, ଆମ ନିଜକୁ ନିଜେ ଆମେ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରୁନେ, ଏଟାକୁ ଆତ୍ମାନୁଶୀଳନ କୁହାଯାଏ। ମାଷ୍ଟର କାହିଁ ପାଡ଼ନ୍ତି? ମାଷ୍ଟର ସ୍କୁଲ ମାନଙ୍କରେ ମାଷ୍ଟର କାହିଁ ପିଟନ୍ତି? ଗୋଡ଼େଇ ପିଟନ୍ତି ସବୁ ମାଷ୍ଟର ମାନେ ଆଗରୁ, ଏବେ ତ ମାଷ୍ଟରକୁ ପିଟି ପାରିବନି, ସେ ସିଏ ଡରୁଛି ଛୁଆ, ଆଗରୁ ସବୁ ଗୋଡ଼େଇକି ସାର ବାଟେଇବେ, ସେ ବେଶୀ ରାଗନ୍ତି ସାର ମାନେ, ପଢେଇଲା ବେଳେ ଯିଏ ନ ବୁଝି କି ହଁ ମାରିବ ସେକୁ ବେଶୀ ବାଟାନ୍ତି, ସେ କଣ ବୁଝିଲ ସେ କଣ କହିଦେବ ହଁ, ସେ ବୁଝିନଥିବ ହଁ କରିଦେବ, ଯେତେବେଳେ ପଚାରିବେ କହିପାରିବେ ନା ହଁ କାହିଁ ମାରିଲୁ, ତୁ ମାରିଲୁ କାହିଁକି ହଁ ମାରିଲୁ କହ, ବାଟେଇବେ ବାଟେଇବେ ଧରିକି ତୋର ଗାଲୁଆଟା ଅଛୁ, ତେଣୁ ବୁଝିପାରୁନୁ ଦଶଥର ପଚାର। ପରୀକ୍ଷା ଖାତା ଯୋଉ ଷାଢ଼ମାସିକ ପରୀକ୍ଷା ଗୁଡା ହୁଏ କଣ, ଏଟା ଷାଢ଼ମାସିକ ପରୀକ୍ଷା ହୁଏ, ତ୍ରୟମାସିକ କୋଉଠୁ ପରୀକ୍ଷା ଥିଲା, ଆଗରୁ ଷାଢ଼ମାସିକ ଥିଲା, ଛଅ ମାସର ଥରେ ହୁଏ ତ ଆମ୍ବେଳେ ସବୁ ଥିଲା, ସେଥିରେ ବେଶୀ ଇଏ, ଆଉ ଫାଇନାଲ ପରୀକ୍ଷାରେ ତ କିଛି କହିବେନି, ବାର୍ଷିକ ପରୀକ୍ଷାରେ, ଷାଢ଼ମାସିକ ପରୀକ୍ଷାରେ ବେଶୀ ଧରିକି ବାଡ଼େଇବେ କୋଟି, ପଢା ହଉଛି ତୁ ସେ ନ ବୁଝିପାରୁଛୁ କହିବୁ, ଆଉ ସେଟା ହଁ ମାରିଦଉଛୁ, ତାପରେ ଏଡେ ଖାତାରେ ଲେଖିପାରୁନୁ କାହିଁକି ଜିନିଷଟା କଲୁ? ଟିଚର କଣ ଚାହେଁ, ଶିକ୍ଷକ କଣ ଚାହାନ୍ତି? ଏ ନିଜେ ଆତ୍ମାନୁଶୀଳନ କରୁ, ଯୋଉ ଜିନିଷଟା ପଢିପାରୁନି ସେ ପଚାରୁ, ସେ ବୁଝୁ, ସେ ନିଜ ବୁଦ୍ଧିଟା ଖର୍ଚ୍ଚ କରୁ, ଅନ୍ୟର ବୁଦ୍ଧି ନେଇକି ଚଳି ହବନି ସବୁବେଳେ, ଏଇଟା ବହୁତ ସାବଧାନ ରହିବାକୁ ପଡିବ। ତୁମେ ଅନ୍ୟର ବୁଦ୍ଧି ନେଇ କେତେବେଳେ ପାର ହେଇପାରିବନି, କିଏ କଣ କହିଦଉଛି ତୁମେ ସେଟା କହିଦେବ, କିଏ କଣ କରିଦେଲ ତୁମେ ସେଟା କରିଦେବ, ସେ ବୁଦ୍ଧିରେ ତୁମେ ଚଳିପାରିବନି, ତୁମ ବୁଦ୍ଧି ଦ୍ୱାରା ତୁମେ ଚଳିବାକୁ ଚେଷ୍ଟା କର, ତୁମ ବୁଦ୍ଧିକୁ ତୁମେ ଶୁଦ୍ଧ କର, ତୁମର କର୍ମାନ ହିସାବରେ ତୁମର ସ୍ୱୀକୃତି ହିସାବରେ ତୁମ ପାଖକୁ ସେ ବୁଦ୍ଧି ଆସିକି ପହଞ୍ଚିବ, ଅନ୍ୟର ବୁଦ୍ଧି ଦ୍ୱାରା ତୁମେ ବେଶୀ ଚାଲିପାରିବନି ତମେ, କାରଣ ଅନ୍ୟର ବୁଦ୍ଧିକୁ ନେଇ ବ୍ୟବହାର କରି ଆମେ ଶିଖିଛେ, ଅନ୍ୟର ବୁଦ୍ଧି ଦ୍ୱାରା ଆମେ ଚାଲିଥାଇକି ଚାଲିବା ପାଇଁ ଚାହୁଁନେ। ଆମର ଏ ଜଗତର ନିୟମ ଗୁଡା କଣ ସବୁ, ଯେମିତି ଗୋଟେ ରହିଛି ଏ ଯୋଉ ଗୋଟେ ତୁମେ ଫ୍ୟାକ୍ଟ୍ରି କରିଛ, ସେ ମିକ୍ସଚର ଫ୍ୟାକ୍ଟ୍ରି କଲ କି ବିସ୍କୁଟ ଫ୍ୟାକ୍ଟ୍ରି କଲ, ସେଠି ଯିଏ ରହିଲା ଲେବର ସେ କଣ ତା ବୁଦ୍ଧି ଖର୍ଚ୍ଚ କରୁଛି? ସିଏ ଶିଖିକି ମୁଁ ନିଜେ କେମିତି କରିବି? ସେ ବୁଦ୍ଧିରେ ନେବା ପାଇଁ ଚାହୁଁଛି, ସେ କେବେ ସକ୍ସେସ ହେଇନି, ସେ କେବେ ଓନର ହେଇପାରିବନି, ପାରିବନି ସେ, କାହିଁକି ସେ କହୁଛି ମୁଁ ବୁଦ୍ଧି ନେଇଗଲା ପରେ ତୁମେ ମିସ୍ତ୍ରୀ ହେଇଯାଇପାରେ କିନ୍ତୁ ଓନର ହେଇପାରିବନି, ତୁମର ସେଠି ଏଷ୍ଟାବ୍ଲିଶମେଣ୍ଟ ନାହିଁ, ତୁମର ପଇସା ଖର୍ଚ୍ଚ କରିପାରିବନି, ମାର୍କେଟିଂ କରିପାରିବନି, ସେ କିଛି କରିପାରିବେନି, ସେମିତି ସେ ବହୁତ ସେ ବାହାର ଦୁନିଆରେ ହେଇଯାଉଛି ଗୋଟେ ଗୋଟେ କେମିତି, ନହେଲେ ସେ ପ୍ରାୟ ହେଇପାରନ୍ତିନି, ତାର ଚୋରି ବିଦ୍ୟା କୁହାଯାଏ। ଯେତେ ସବୁ ଯେତେ ଜଣ ସବୁ ରୁହନ୍ତି ତାଙ୍କ ସେ କଣ କରନ୍ତି, ପର ବୁଦ୍ଧିଟାକୁ ଆଣିକି ମୁଁ କେମିତି ବଡ଼ ହେବି, ଏଟା ଏଟା ସେ ରାସ୍ତା ନୁହେଁ, କିଏ କଣ କଲା, କେମିତି କଣ କହିଲା, କିଏ କୋଉଠୁ କଣ କଲା, ଆମେ ସେଇଟାକୁ ଆଣିକି ସେ ବୁଦ୍ଧି ଦ୍ୱାରା ଆମେ ଚାଲିବା ନା? ସେ ବୁଦ୍ଧି ଦ୍ୱାରା ଆମର କଣ କଲ୍ୟାଣ? ସେଥିରେ କିଛି କଲ୍ୟାଣ କାହିଁକି? ସେ ବୁଦ୍ଧିଟା ଆମେ ଆଣୁଛେ, କିନ୍ତୁ ଆମର ପ୍ରାକୃତ ବୁଦ୍ଧିଟା ରହିଛି, ଦୁଇଟା ବୁଦ୍ଧି ବର୍ତ୍ତମାନ କାମ କରୁଛି, ଏଇଟା ଗୋଟେ ପ୍ରୋବ୍ଲେମ, ଏଇଟା ଗୋଟେ ପ୍ରୋବ୍ଲେମ। ଯେତେବେଳେ ଗୋଟେ କପି କରେ ଗୋଟେ ଛୁଆ, ଯେତେବେଳେ କପି କରେ କେତେଟା ବୁଦ୍ଧି କାମ କରେ? କିନ୍ତୁ ପ୍ରତି କପି କରୁଛୁ ନା ନାହିଁ? କପିରେ ମାଷ୍ଟର ଥିବୁ ତ ଜଣାପଡୁଛି। ଆଉ ସେ କପି କରନ୍ତି ତାହେଲେ କଣ ହୁଏ? ଦିଟା ବୁଦ୍ଧି କାମ କରେ, କଣ ବୁଝିପାରୁଛ କି ନାହିଁ? ତାର ନିଜ ବୁଦ୍ଧି ସେ କିଛି ସେ ଅର୍ଥଟା ସେ ବୁଝିନାହିଁ ନା? ସେ କଣ କରୁଛି? ଯାହା ଖାତାରେ ଲେଖା ହେଇଛି ସେ ଆଉ ଗୋଟେ ଯୋଉଟା ଟିପିକି ଆଣିଛି ସେ କପି ଆଣି କପି ଲେଖି ଆସିଛି। ସେ କଣ କରୁଛି? ସେ ପ୍ରଶ୍ନଟାକୁ ବୁଝିନାହିଁ। ଯେଟା ତିନି ନମ୍ବର କ୍ୱେଶ୍ଚେନ୍ ସେଟା ଦୁଇ ନମ୍ବର କ୍ୱେଶ୍ଚେନ୍ ଅଲଗା ଅଲଗା ଅଛି। ସେ ତର୍ତ୍ତର ଚୋରଟା ନା ଚୋରି କରୁଛି, ପାଠଟାକୁ ଚୋରି କରୁଛି, ସେ ତ ନିଜେ ବୁଝିନି, ତା ବୁଦ୍ଧିଟା ନିଜେ କାମ କରୁନି ନା? ତେଣୁ ସେ ଯେଉଁ ଜାଗାରେ ଯୋଉ କ୍ୱେଶ୍ଚେନ୍ଟା ଲେଖିବା କଥା, ଆନ୍ସରଟା ଲେଖିବା କଥା, ସେଟା ଓଲଟାକୁ ଲେଖିଦେଇଥିବ। ମାଷ୍ଟର କେମିତି ଧରନ୍ତି? ଆଉ କପି କରୁଛି ବୋଲି ମାଷ୍ଟର କେମିତି ଧରନ୍ତି? କପି କରୁଛି ବୋଲି ମାଷ୍ଟର କେମିତି ଧରିବେ? କହିଲେ ଆଉ କଣ, ଆଉ ଚାକିରି କରୁଛି ଜାଣିପାରୁନି ମାଷ୍ଟର କଥା ରହିକି ଜାଣିପାରିବେନି। କିନ୍ତୁ ସେ ଆନ୍ସରଟା କେମିତି ଦଉଛି? ଆର କ୍ୱେଶ୍ଚେନ୍ଟା 30% ମାର୍କ ସେ ରଖିବା ପିଲା, ଆର କ୍ୱେଶ୍ଚେନ୍ର ଆନ୍ସରଟା ଦେଇଛି ସେଟା 30% ରଖିଲା, ଏଇଟା 100% କେମିତି କରିଦେଲା? ଯୋଉ ପିଲାଟା ପାଠ ପଢିଥିବ ସେ ଧରିଦେବେ ନା ସାଙ୍ଗେ ସାଙ୍ଗେ? ଏ ତିନିଟା କ୍ୱେଶ୍ଚେନ୍ ତ ଏ ଲେଖିଲା, ଏ ତ ସାଧାରଣ ପାଠଟାକୁ A+B ହୋଲସ୍କାର ଲେଖିପାରିଲାନି, ଏତେ ବଡ ଜଟିଳ ପାଠଟା କେମିତି ଲେଖିଲା? ମାଷ୍ଟର ସେଇଟା ଧରିବ, ଏଟା କପି କରିଛି ଆଉ, ପୁଣି 100କୁ 100 ପୁରା ପୁରା ବଜେଇ ଦେଇଛି। ଏ ପାଠ ତ ମୁଁ ତାକୁ ପଢେଇଦେବି ଯେ ପାରିବନି, ଇଏ କେମିତି କଲା? ଏଟା ଗଧାଟା ମୁଁ ଜାଣିଛି ସ୍କୁଲରେ, ଏଇଟା ପାଠ ପଢେଇନି କିଛି, ଏଇଟା କପି କୋଉଠୁ କରିଛି? ତୁମେ ଯୋଉଠୁ କାମ ବୁଦ୍ଧିରା, ତୁମ ନିଜ ବୁଦ୍ଧିରେ ତୁମେ କାମ କରୁ ନା? ତ ପରବୁଦ୍ଧିରେ କାମ କରୁଛ, ତମେ ଦିଟା ବୁଦ୍ଧି କାମ କରୁଛି। ଚୋରି କରିବ ମାନେ ତୁମେ ନିଶ୍ଚୟ ଧରା ପଡିବ, ସୁପରମାତ୍ମା ଅଛନ୍ତି ନା? ଏ ଯୋଉଟା ପାଖର ସବୁ ଖାତାରେ ବସିକି ଲେଖି ଦିଅନ୍ତି, ଦେଖିନ କି କପି ପାଖରେ ପାଖରେ ଯୋଉ ବସନ୍ତି କଣ କରନ୍ତି? ତାକୁ ତ ଟିପି ଦେବେ, ତାକୁ ଦେଖିଦେଇ ଟିପି ଦେବ ନା? ତା ପେପରଟା ସେ ତାର ଚୁପିନ ଦେଇଦେବ, ମାଗିକି ନେଇ ଆସିବ, ଟିପି ଦେବ, କିନ୍ତୁ ଧରା ପଡିବ। କେମିତି ଧରା ପଡିବ? ଆରେ ସିଏ ଭୁଲ କରିଦେଇଥିବ, ସିଏ ଯାହା ଲେଖିଦେଇଥିବ, ଇଆର କିଛି ବୁଦ୍ଧି ନାହିଁ ନା? ଇଏ ତାର ସେଇଟାକୁ ଲେଖିଦେଇଥିବ, ମାଷ୍ଟର ଧରିବ କିରେ ଏଇଟା ଭଲ ପିଲାଟା, ଏତେ ଏତେ କରିକରି ରେଜଲ୍ଟଟାକୁ ଏମିତି କରିଦେଲା, ଲାଷ୍ଟକୁ ଏଇଟା କରିଦେଲା, ସେଇଟାକୁ ସିଏ ଏଟା କପି କରିଛି, ଆଉ ସେଇଟାକୁ ତାକୁ ଜିରୋ ଲଗେଇବ, ଆକୁ 30% ମାର୍କ ଦେଲେ ତାକୁ ଜିରୋ ଦେବ। ଯେମିତି ବାହାର ଦୁନିଆରେ ଭଗବାନଙ୍କ ପାଖରେ ସେଇଟା, ଭଗବାନ ଶୂନ ମଡେଇ ଦେବେ, ଆଉ ଭଗବାନ ପାଖରେ ତୁମେ କଣ ବୁଦ୍ଧି ଦେଖିବ? ଗୁରୁକୃଷ୍ଣ ପାଖରେ ଏଇଟା କପି କରି ଚଳୁଛି, ଆଉ ବୁଦ୍ଧି ଆଣିକି ତୁମେ ଚଳିପାରିବନି ଭଗବାନ ଭକ୍ତି ଯୁଗରେ। ତୁମେ ପର ବୁଦ୍ଧି ଆଣିକି କିଏ କଣ କରୁଛି, କୋଉଠି କଣ କରୁଛି, ଏଠି କିଛି ଆର୍ଟ ନେଚର, ଏଠି କିଛି ଏସବୁ ଜିନିଷ କିଛି ଚଳିପାରିବେନି, କପି ପାଠ ଏଠି ଚଳିବନି। ଆଉ ଟିଚର କିଏ? ଆଉ ଭଗବାନ ଗୁରୁକୃଷ୍ଣ ସେ ତାଙ୍କର ସେ ଜାଣିଛନ୍ତି, ଆଉ ତାଙ୍କ ପାଖରେ କଣ ତୁମେ ଠକେଇବ? ଆମ ଟିଚର ଠକେଇଦବ, ଏ କଣ ତାଙ୍କୁ ଠକେଇ ପାରିବନି, ସେ ଜାଣିଦେଇଛନ୍ତି ସବୁ, ଧରିଦେବେ ସାଙ୍ଗେ ସାଙ୍ଗେ, ହଁ ହଁ ଧରିଦେବେ। ଏଇଟା ସେ ରାସ୍ତା ନୁହେଁ, ଏଇଟା ଭାବ ଯୁଗ, ଆମକୁ ନିଜେ ଶୁଦ୍ଧ ହବାକୁ ପଡିବ। ଆମ ବୁଦ୍ଧି ଦ୍ୱାରା, ଆମ ବୁଦ୍ଧି ଯେତେବେଳେ ପରିପକ୍ୱ ଶୁଦ୍ଧ ହେଇଯିବ, ସେତେବେଳେ ଆମ ବୁଦ୍ଧି ଗ୍ରହଣ ଶକ୍ତିଟା ପାଇବ, ଆମ ବୁଦ୍ଧି ଗ୍ରହଣ ଶକ୍ତିଟା ପ୍ରାପ୍ତ ହେଇପାରିବ। ଆଚାର୍ଯ୍ୟମାନଙ୍କର କଥା, ସାଧୁଙ୍କର କଥା, ଭଗବାନଙ୍କର କଥା, ଭାଗବତଙ୍କର କଥା, ସେଟା ଗ୍ରହଣ ଯୋଗ୍ୟ। ବର୍ତ୍ତମାନ ବୁଦ୍ଧି କଣ କରୁଛି? ବୁଦ୍ଧି କେବଳ ତାକୁ ବ୍ୟବହାର କରୁଛି, ଗ୍ରହଣ କରିବା ଅଲଗା, ବ୍ୟବହାର କରିବା ଅଲଗା। ତାକୁ ସେ କାର୍ଯ୍ୟ ଲଗେଇବା ପାଇଁ ଚାହିଁବନି, ସେ କେବଳ ବ୍ୟବହାର କରୁଛି, ସେଟାକୁ ୟୁଜ୍ କରୁଛି, ସେଟାକୁ ସେ ନେଉଛି, ସେଟାକୁ ସେ କହୁଛି ବା ତାର ଅନ୍ୟ କାହାକୁ କହୁଛି, ସେ ସବୁ ଏଇଟା ୟୁଜ୍ କରିବା, ତାର ନିଜ କାର୍ଯ୍ୟରେ ସେ ଲଗେଇ ପାରିବେ, କାରଣ ତା ବୁଦ୍ଧିଟା ଶୁଦ୍ଧ ହେଇନି। ଆମେ କହିଦବା ସହଜ, କଲା ବେଳକୁ କଷ୍ଟ, ଭୁଲ ଠିକଟା ବିଚାର ସମସ୍ତେ କରିଦିଅନ୍ତି। ଯଦି ସମସ୍ତେ ଭୁଲ ଠିକଟା ଜାଣିଛନ୍ତି, ତାହେଲେ ଜଗତର ଭୁଲ କାହିଁକି ହଉଛି? ମୁଁ ବସିକି ବେଳେ ଗୋଟେ ଚିନ୍ତା କରେ, ଯେକୌଣସି ବ୍ୟକ୍ତି ଲୋକ କଥା ଯାଉ, ସେ କହିଦେବ ସେ ଲୋକଟା ଭୁଲ, ଏଇଟା ଏଇଟା ଭୁଲ ହେଲା, ସେ ମହାରାଜ ଯେମିତି କଲେ, ସେ ବ୍ରହ୍ମଚାରୀ ଯେମିତି କଲା, ସେ ତା ସମସ୍ତେ ସମସ୍ତଙ୍କ ଭୁଲ କହୁଛନ୍ତି, ତାର ସମସ୍ତଙ୍କର ବୁଦ୍ଧି ଅଛି, ତାର ଭୁଲ ହଉଛି କାହିଁ? ସମସ୍ତେ ସମସ୍ତଙ୍କର ଭୁଲ, ଯେକୌଣସି କାର୍ଯ୍ୟ ଗୋଟେ କର, ଆଉ ଗୋଟେ ବୁଦ୍ଧି କହିଦେଉଛି ଏଇଟା ଭୁଲ ହେଲା, ସେ କହିଦେଉଛି ଏଇଟା ଠିକ ହେଲା, ସମସ୍ତଙ୍କର ତାର ବୁଦ୍ଧି ଅଛି, କିଏ ବୋକା ତାନେ କିଏ ସଂସାର? ତୋର ଜଣେ ଅନ୍ୟର ଭୁଲ ଦେଖୁଛି, ଆଉ ଜଣେ ଅନ୍ୟର ଭୁଲ ଦେଖୁଛି, ସିଏ ତାର ଠିକ ଦେଖୁଛି, ସିଏ ଜଗତରେ ତାର ଭୁଲ ଠିକଟା ସମସ୍ତେ ଜାଣିଛନ୍ତି, ତାର ଭୁଲଟା ହଉଛି କାହିଁକି? ଚୋର ଠିକଟା ଜାଣେ, ଭୁଲଟା ଜାଣେ, କିନ୍ତୁ କଣ କରିବ? ସେ ଚୋରି କରିବ, ଭୁଲ କରିବ, ସେଟା ଭକ୍ତି ଯୁଗରେ ଆମର ଅବସ୍ଥା, କାରଣ ସେ ନିଜେ ଶୁଦ୍ଧ ହେଇନି, ଆମର ଅବସ୍ଥାଟା ସେ। ଆମେ ଜାଣିଛେ କଣ ଠିକ, ଜାଣିଛେ କଣ ଭୁଲ, କିନ୍ତୁ କରିପାରିବନି। ସବୁବେଳେ ମନେ ରଖିବାକୁ ପଡ଼ିବ ଆମେ ହଉଛୁ ମାୟାଗ୍ରସ୍ତ ଜୀବ, ବଦ୍ଧ ଜୀବ। ଜାଣିବାରେ କଣ ଅଛି? ଚୋର ଜାଣିଛି ଏଠି ଚୋରି କଲେ କଣ ହବ, ତାପରେ କୋଉଠିକି ଯିବାକୁ ପଡିବ, କାହାକୁ ଧରିବାକୁ ପଡିବ, କେଉଁ ଜେଲକୁ ଯିବି, ସେ କଣ ଜାଣିନି? କେଉଁ ଜେଲରେ ମୋର ନମ୍ବର ପଡିବ ସେ ସବୁ ଜାଣିଛି। କେମିତି ଆସିବ ସେ ପିସିଆର ଭ୍ୟାନ ନା କଣ, ପିସିଆର ନୁହେଁ ଆଉ ଗୋଟେ ଭ୍ୟାନ ଯାଇନି, ତା ଭିତରେ ସେ ବସିଥିବ, ବନ୍ଧୁକ ଧରିକି ବସିଥିବେ, ସେ ବସିଥିବେ ଜାଲି ଭିତରେ, ଗଳି କଣ ନଉଥିବ। ଚୋର ଦେଖିନା କି ତୁମେ, ଜାଲି ଗୋଟେ ଲାଗିଥିବ, ତା ଭିତରେ ବନ୍ଧୁକ ଧରିକି ବସିଥିବେ, ସେ ଯୋଉ କେଣ୍ଟର ଗାଡି ଗୋଟେ ଯାଉଛି, ଚାରିଶହ ସାତ ଗାଡି ଭ୍ୟାନ କୋର୍ଟକୁ ଯାଉଛି, ସେ ସବୁ ଜାଣିଛି ନା ଆଉ କୋର୍ଟ ଭ୍ୟାନ ସେ ଜାଣିନି କି? ସବୁ ଚୋର ଜାଣିନି କି? ସେ ପ୍ରଥମରୁ ଚୋରି କଲାବେଳେ ଧରା ପଡ଼ିଗଲା ବେଳେ ତାର ପ୍ଲାନ ପୁରା ବୁଦ୍ଧି ସବୁ କେତେଥର ଯାଇଛି ନା, ସବୁ ଜାଣିଲେ କଣ ହବ? କିନ୍ତୁ ଅଟକେଇ ପାରିବନି। ପିଲା ଛୁଆ ଗୁଡା କାନ୍ଦିବେ ଘରେ, କୋଉଠୁ ବନ୍ଧକ ପକେଇ ସୁନା ସ୍ତ୍ରୀ ତାର ନେଇକି ଯାଇ କୋଉ କିଲୋକୁ ଧରିବ, ସବୁ ଜାଣିଛି କିନ୍ତୁ ଅଟକେଇ ପାରିବନି। ଜାଣିବାର କଣ ଅଛି? କରିବାଟା କରିପାରିବନି, କାହିଁକି ତା ବୁଦ୍ଧିଟା ଶୁଦ୍ଧ ହେଇନି। ଭକ୍ତି ଯୋଗ ହଉଛି ସେଇଆ, ଜାଣିବାର କଣ ଅଛି? ସମସ୍ତେ ଜାଣିଛନ୍ତି, ସମସ୍ତେ କହିପାରିବେ, ଯିଏ ଯୋଉଟାକୁ ଫୋକସ ଦବ, ଯିଏ ଯାକୁ ବୁଦ୍ଧିକି ଅଭ୍ୟାସକୁ, ଏଟା ଗୋଟେ ଅଭ୍ୟାସର ଜିନିଷ, ଯିଏ ଯାକୁ ଅତ୍ୟନ୍ତ ଗମ୍ଭୀର ସହକାର ଅଭ୍ୟାସ କରିପାରିବ ସେ କିଛି କରିପାରିବ, ସେ କରିପାରିବ, କାରଣ ସେ ବ୍ୟାକୁଳ ହଉଛି ନା, ସେଥିପାଇଁ ପରମାତ୍ମା ତାଙ୍କୁ ସାହାଯ୍ୟ କରିବେ। ତେଣୁ ସେଟା ପରମାତ୍ମାଙ୍କ ପାଖରୁ ଆସିନି, ସେଟାକୁ ସେ ମିସ୍ୟୁଜ୍ କରିବ, କାରଣ ସେ ସେଟାକୁ ସେଥିପାଇଁ ବହୁତ ବ୍ୟାକୁଳ ହେଇ ପରମାତ୍ମାଙ୍କୁ ଡାକୁ, ଯେମିତି କର୍ଣ୍ଣ ସରି କଣ ଏକଲବ୍ୟ କଣ କଲା, ଏକଲବ୍ୟ ଯୋଉ ପାଇଲା କଣ ଧନୁର୍ବିଦ୍ୟା, ଅର୍ଜୁନକୁ ଟପିଗଲା, ସେ କେଉଁଥିରେ ଟପିଲା? ଅର୍ଜୁନକୁ ଯୋଉ ଅର୍ଜୁନ ଯୋଉଟା ଶିଖିନାହାନ୍ତି, ସେ ଗୋଟେ କୁକୁରକୁ ବାଣ ମାରିଛି, କେତେଟା ଚାରିଟା ପାଞ୍ଚଟା ପୁରା ବାଣ ମୁହଁ ସାରା ଲାଗିଛି। ଅର୍ଜୁନ ଦେଖିଦେଖି ସେଟାକୁ ଜାଣିଦେଲା ନା, ଆରେ ଏ ବିଦ୍ୟା ତ ମତେ ଗୁରୁ ଶିଖେଇନାହାନ୍ତି, ମୁହଁଟା ପୁରା ସିଲ୍ ହେଇକି ରହିଛି, ଏ କିଏ ମାରିଛି? ତ ପଚାରିଲା ତୁ କିଏ ନା ମୁଁ ଏମିତି ଏକଲବ୍ୟ, ତୁ କାହାର ଶିଷ୍ୟ? ନା ଦ୍ରୋଣାଚାର୍ଯ୍ୟଙ୍କର ଶିଷ୍ୟ। ସେଟା ଅର୍ଜୁନଙ୍କର ମନେ ପଡ଼ିଲା, ଗୁରୁଦେବ କହିଥିଲେ ମତେ ଶ୍ରେଷ୍ଠ ଶିଷ୍ୟ କରିବା ପାଇଁ, ଗୁରୁ ଯେତେବେଳେ ବିଦ୍ୟା ଗୁଡା ସବୁ ଦଉନାହାନ୍ତି ମାନେ କଣ ଶିଷ୍ୟ ଉପରେ ସେ ପ୍ରସନ୍ନ ନାହାନ୍ତି? ମୋର କଣ ଦୋଷ ରହିଲା? ମୁଁ ଗୁରୁ ଯାଇ ପଚାରିବି, ଗୁରୁଦେବ ମୋର କଣ ଦୋଷ ରହିଲା, ମତେ କାହିଁକି ବିଦ୍ୟାଟା ଦେଇନାହାନ୍ତି? ନା କେଉଁ ବିଦ୍ୟା, ମୁଁ ତ ସବୁ ବିଦ୍ୟା ଦେଇଛି ନା, ଏମିତି ଆଜ୍ଞା ସେ କୁକୁରଟାକୁ ମାରିଛି, ଏକଲବ୍ୟ ଆପଣଙ୍କ ଶିଷ୍ୟ ବୋଲି କହିନା, ଚାଲ ଯିବା ତାକୁ ଦେଇ ବୋଲେ ଆଉ ପଚାରିଲି ତୁ କାହାର ଶିଷ୍ୟ? ମୁଁ ଆପଣଙ୍କ ଶିଷ୍ୟ କହିଲା, ଗୁରୁ ମୂର୍ତ୍ତି ରଖିଛି, ଗୁରୁ ପୂଜା କରୁଛି, ତାର ଯୋଉ ଗୁରୁ ପୂଜା, ତାର ଯୋଉ ଏଇଟା, ସେ କାଁ କାହା, ସେ ଭଗବାନ ଡାକୁଥିବେ କି ନାହିଁ? ପରମାତ୍ମା ତାକୁ ସପୋର୍ଟ କରିଛନ୍ତି ନା, ସେ ଅଭ୍ୟାସ ବଳରେ ଏଇଟା କରିଥିଲା, ତା ଏତେ କିନ୍ ଡିଜାୟାର ଯାହା କୁହାଯାଏ, କଣ କୁହାଯିବ, ଅନ୍ତରେ ପ୍ରବଳ ଇଚ୍ଛା ତାର ଯୋଉ ଏତେ ରହିଛି, ତ ପରମାତ୍ମା ସପୋର୍ଟ କରିଦେଲେ। ପରମାତ୍ମା ଯେ ଚୋରକୁ ସାହାଯ୍ୟ କରୁନା ତାହା ନୁହେଁ, ଯିଏ ଯାହା ଯେମିତି କହିଲେଣି କଣ ଦାଦା, ନାଇଁ ନାଇଁ, ସର୍ବଶେଷାମ ହୃଦୟ ସନ୍ନିବିଷ୍ଟ ମତସ୍ମୃତି ଜ୍ଞାନ ଅପହାନଞ୍ଚ, ତୁମେ ଯାହା ଉପରେ ଫୋକସ୍ କରିବ ତୁମ ପରମାତ୍ମା ତା ଉପରେ ବୁଦ୍ଧି ଦେବେ। ଯିଏ ଯାହା ଉପରେ ଫୋକସ୍ କରିବ, ଯେ ଚାହେଁ ମୋର ଶୁଦ୍ଧ ଭକ୍ତି ଦରକାର, ତାପରେ ତାକୁ ହିଁ ସେଥିପାଇଁ ହିଁ ସେ ଭଗବାନଙ୍କ ପ୍ରାର୍ଥନା କରିବେ, ବୁଦ୍ଧି ଦେବେ ଭଗବାନ। ସେ ଜଣେ ଭକ୍ତି ଯୁଗରେ ଚାହିଁବ, ନାଇଁ ମୁଁ ଗୋଟେ ବହୁତ ବଡ ପ୍ରବଚକ ହେବି, ସେଥିପାଇଁ ସେ ବହୁତ କିନ୍ ଡିଜାୟାର କରିବ, ପୁରା ଅନ୍ତରେ ପ୍ରବଳ ଲାଳସା ରଖି ଭଗବାନଙ୍କ ମୁଣ୍ଡ ପିଟି କାନ୍ଦିବେ, ଭଗବାନ ସେଭଳି ବୁଦ୍ଧି ଦେବେ ସେ ପରମାତ୍ମା। କିନ୍ତୁ କେଉଁଥିରେ ତାଙ୍କର ଖୁସି ହବ ସେଇ ପଏଣ୍ଟକୁ ମିସ୍ କରିବା ବହୁତ ଚାନ୍ସ ଅଛି, କାରଣ ଆମେ ଯାହା ଚାହୁଁଛେ ସେଟା ଭକ୍ତି ଭଳି ଲାଗୁଛି, କିନ୍ତୁ କୃଷ୍ଣଙ୍କର କେଉଁଥିରେ ଖୁସି ହବ ସେଇ ପଏଣ୍ଟଟା ହଉଛି ସବୁଠୁ ଇମ୍ପୋର୍ଟାଣ୍ଟ ପଏଣ୍ଟ। ସେଟା ଭକ୍ତି ଯୁଗରେ ନିଜର ଇଚ୍ଛାଟାକୁ ବି ଶୁଦ୍ଧ ଭକ୍ତି ବୋଲି ଗ୍ରହଣ କରାଯାଏ, ସେଟା ଭକ୍ତି, ଭଗବାନ କଥା ପାଇବା ବା ଭଲ ଜିନିଷଟା କରିବା ଏଇଟା କରିବା, ସେଟା ଭକ୍ତି, ସେଟା ସକାମରେ ଚାଲିଗଲା। ସେଠି ସେତେ ତା ଭିତରେ କୃଷ୍ଣଙ୍କର ପ୍ରତିବିଧାନ ଅଛି କି ନାହିଁ, ସେଥିରେ କୃଷ୍ଣ କେତେ ଖୁସି ହେବେ ସେଟା ଆମେ ଚିନ୍ତା କରୁନା, ଆମର ପ୍ରବଳ ଇଚ୍ଛାଟାକୁ କୃଷ୍ଣଙ୍କ ଉପରେ ଆମେ ଲଦି ଦେଇଛେ। ଭକ୍ତିରେ ସବୁ ସୁକୁମ ରସାୟନ, ମୁଁ ଏଇଟା ଚାହୁଁଛି ଭକ୍ତି, ଜଣାପଡ଼ୁଛି ବାହାକୁ ଏଇଟା କଣ ଭକ୍ତି ନା, ମୋର କିଛି ଚାହିଁବାର ନାହିଁ କୃଷ୍ଣ, ଆପଣଙ୍କର ଯେଉଁ ଇଚ୍ଛା ଆପଣ ମୋତେ ବ୍ୟବହାର କରନ୍ତୁ, ପ୍ରଭୁ ସେଇଟା କହିଥିଲେ, ସଫଳତାର ଚାବିକାଠି ସେଇଟା, ଯୋଉ ଅସମ୍ଭବ କାର୍ଯ୍ୟଟା ପ୍ରଭୁପାତ କରିପାରିଲେ ସମଗ୍ର ବିଶ୍ୱକୁ ଯାଇ, ତୁମେ ଗୋଟିଏ ଦିନ ବିଦେଶୀ ସମ୍ଭାଳି ପାରିବନି, ପ୍ରତି ଘଣ୍ଟା ଭିତରେ ତାଙ୍କର ମୁଣ୍ଡ ଚେଞ୍ଜ, ପ୍ରତି ଘଣ୍ଟାରେ ତାଙ୍କ ମୁଣ୍ଡ ଭିତରେ ଲକ୍ଷ କଥା ବସୁଥିବ, ଲକ୍ଷ କଥା ବାହାରୁଥିବ, ଏତେ କାରଣ ତାଙ୍କର ସେଭଳି। ବର୍ତ୍ତମାନ ଭାରତରେ ଯେମିତି ଯୁବକ ଗୁଡାକ ସବୁ ହେଇଗଲେଣି, ଯେମିତି ଭାରତର ସଂସ୍କୃତି, ଯିଏ ଏତେ ଭୌତିକବାଦରେ ଅଗ୍ରଗତି କରିଗଲା ତାର ସେ ବୁଦ୍ଧି ଗୁଡା ସବୁ ଆସିଛି, ଭାରତରେ ଯେମିତି ସିଟି ମାନଙ୍କର ସେମିତି ହେଇଗଲେ, ସେଭଳି ଆଗୁଆ ତାଙ୍କୁ ସେ ଆମ୍ବଳଚୂଳ ପରିବର୍ତ୍ତନ କରିକି ସଂସ୍କୃତିକୁ ମାଛ ମାସ ଛଡେଇବା, ଏ କଣ ଛୋଟିଆ କଣ ତିଳକ ମାରି ତୁଳସୀ ମାରି କୁଆଡେ କଣ, ସେ ଯାଇ ବିଦେଶରେ ଏଇ ଯୋଉ ଅସମ୍ଭବ କାର୍ଯ୍ୟ ସବୁ କେମିତି ହେଇଗଲା ସେ ଗୋଟିଏ ଜିନିଷକୁ? ଯଦି ଏଇଟା ଗୁରୁଙ୍କର ଇଚ୍ଛା ଥିଲା, ଗୁରୁ ଆଦେଶ ଦେଇଥିଲେ, କି ସେ ସବୁବେଳେ ଗୋଟିଏ ଜିନିଷ କରିଥିଲେ, ମୁଁ ହେଉଛି କଣ୍ଡେ, ଆପଣ ମୋତେ ଆଣିଛନ୍ତି, ଆପଣ ଯେମିତି ନଚିବା କଥା ନଚାନ୍ତୁ, ମୋତେ ଯେମିତି ନଚିବା କଥା ନଚାନ୍ତୁ, ଲେଖିଲେନି ତାଙ୍କର ଜଳଦୂତ ପ୍ରାର୍ଥନାରେ, ଆପଣ ଯେମିତି ମୋତେ ନଚିବା କଥା ନଚା, ସେଇଟା ହଉଛି ସମର୍ପଣ ଭାବଟା କଣ ଏମିତି ଖାଲି ସୃଷ୍ଟି ହେଇଯିବ? ଯେତେବେଳେ ଅନ୍ୟ ବସ୍ତୁଟା ରହିଲା, ଆମେ କହୁଛେ ନା ମୁଁ ଏତେ ନାମ ଜପ କରୁଛି, ଭଗବାନ ଡାକୁଛି, କୀର୍ତ୍ତନ କରୁଛି, ଭଗବାନଙ୍କୁ ଦର୍ଶନ କରୁଛି, ମୋର ଭାଇ ଭାବ ଆସୁନି, ଭାବଟା କେଉଁଠି ଆସିବ? ସେ ଚିତ୍ତର ଚିତ୍ତ ଭିତରୁ ଆସିବ ନା, ଚିତ୍ତ ପ୍ରଭାବ ପକେଇବ ବୁଦ୍ଧି ମନ ଉପରକୁ, ଆଚ୍ଛା ସେ ଗୋଟେ ଜାଗାରେ ଦୁଇଟା ଜିନିଷ କେମିତି ରହିବ? ଯେତେବେଳେ ତୁମର ଅନ୍ୟ ଇଚ୍ଛା ରହିଛି, ଅନ୍ୟ ଚିନ୍ତା ରହିଛି, ସେପଟେ ଡିଜାୟାର ଗୋଟେ ରହିଛି, ତା ଭିତରେ ଭାବଟା କେମିତି ଆସିବ? ଆସିପାରିବ, ଇଚ୍ଛାଟା ଅଲଗା ରହୁଛି ନା, ଭଗବାନଙ୍କୁ ସୁଖୀ କରିବା, କୃଷ୍ଣଙ୍କୁ ସୁଖୀ କରିବା, ଯେତେବେଳେ ଏଇ ଏଇ ଚିତ୍ତରେ ଏଇଟା ପ୍ରବଳ ବୃତ୍ତି ହୁଏ, ସେତେବେଳେ ଭଗବତ ସମ୍ବନ୍ଧୀ ବସ୍ତୁରୁ ଭାବ ସୃଷ୍ଟି ହୁଏ। ଯେମିତି ଭକ୍ତଙ୍କୁ ଲେଖିଲେ, ତା କଣ ତୁମ ଆମର ସେଆ ହଉଛି ତୁଳସୀ କେଉଁଠି ରହିଲେ, ସେବାଟେ ଯାଉନ, ତୁମ ଲୁଗାଟା କେଉଁଠି ଶୁଖିଲା, ମୋ ନଜର ଅଛି କି ନାହିଁ? ଲୁଗାଟା ଶୁଖିଲା, ଲୁଗାଟା ମଳା ହେଲା, କୋଉଠି ପଡିଗଲା, ପବନ ଦେଲାଣି, ବର୍ଷା ଆଣିଲା, ଦୌଡିବା ନେଇ ଆସ, ଆମର ଏଟା ହଉଛି କି ନାହିଁ? ଆମେ ଆମ ସମ୍ବନ୍ଧୀୟ ଜିନିଷଟା ନା, ଆମେ ତୁଳସୀ କୋଉଠି ରହିଛନ୍ତି, ସେ କେମିତି ରହିଲେ, କଣ ହେଲା, ଆମେ କଣ ତାପରେ ପଟନ ଚାଲି ଆସୁଛି, ମନ ଆସିବନି, ଆସିପାରିବନି? ଭାବ ଜିନିଷ ନା, ଯିଏ ଯୋଉ ସ୍ଥିତି ରହିବ ସେ ସେ ସ୍ଥିତି ହିସାବରେ ଭାବଟା ଦେଖିବ। ଭକ୍ତ କଣ ଲେଖିଲେ, ତୁଳସୀ ଦେଖି ଯୁଡ଼ାଏ ପ୍ରାଣ, ମାଧବ ତୋଷଣୀ, ମୋ ପ୍ରାଣ ଯୁଡ଼ାଏ ପ୍ରାଣ, ମୋ ପ୍ରାଣ ଫେରି ଆସୁଛି ତୁଳସୀ ଦର୍ଶନ କଲେ। କଣ ଆମକୁ ସେ ଆନନ୍ଦଟା ହଉଛି ତୁଳସୀ ଦେଖିଲେ? ତୁଳସୀ ଦେଖିଲେ ଆମ କାହାକୁ ସେମିତି ଆନନ୍ଦ ହଉଛି? ଖାଇପାରିବେନି, ଚିନ୍ମୟ ଜିନିଷ ନା, ସେ ଭାବର ଜିନିଷ, ଯେତେ ସବୁ ଜିନିଷ ଲେଖିଛନ୍ତି ସବୁ ଭାବର ଜିନିଷ, ଭାବ ଷ୍ଟେଜକୁ ନଗଲେ ସେଟା ଅନର୍ଥ ଅବସ୍ଥା ରହିଛି, ତାର ସେ ଚିତ୍ତବୃତ୍ତିରେ ଗୋଟେ ବିଷୟର ପ୍ରଭାବଟା ରହିକି ରହିଛି, ସେ ରିଫ୍ଲେକ୍ଟଟା କଣ କରିବ? ତୁମ ଚିତ୍ତରେ ଯୋଉଟା ଥିବ ସେ ସେଇଟା ରିଫ୍ଲେକ୍ଟ କରିବ, ସେ ବିଷୟ ଭାବନା ରିଫ୍ଲେକ୍ଟ କରିବ। ସେଥିପାଇଁ ନାମ କରୁଥିବ ମନ ଅଲଗା ଜିନିଷ ଚାଲି ଆସୁଛି, ତୁଳସୀ ସେବାଙ୍କର ଅଲଗା, ଭଗବାନ ଦର୍ଶନଙ୍କର ଅଲଗା, କଥା ଶୁଣ ଅଲଗା, ସବୁବେଳେ ଅଲଗା, ଚିତ୍ତରେ ସେ ଜିନିଷ ଗୁଡାକ ରହିଛି, ଅନାଦି କାଳରୁ ସଞ୍ଚିତ କରି। କଣ ଗୋଟିଏ ଦିନ ଗୋଟିଏ ଦିଟା ଜୀବନର କଥା, କଣ ଅନାଦି କାଳରୁ ଚିତ୍ତବୃତ୍ତିରେ ଏଇ ଜିନିଷଟା ରହିଛି। ସେଥିପାଇଁ ଚୈତନ୍ୟ ମହାପ୍ରଭୁ କହିଲେ, ସେତୁ ଦର୍ପଣ ମାର୍ଜନ ଭବ ମହାଧାବାଗ୍ନିର୍ବାପଣ, ବାରମ୍ବାର ବାରମ୍ବାର ନାମ କରିବାକୁ ପଡିବ, କଥା ଶୁଣିବାକୁ ପଡିବ, ସେବା କରିବାକୁ ପଡିବ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ନାମ ବି କରିବାକୁ ପଡିବ। ନାମ କଲେ କଣ ହବ, ନିରପରାଧ ନାମ କରିବାକୁ ପଡିବ, ଅପରାଧ ପ୍ରତି ସଚେତନ ହେଇକି ନାମ କରିବାକୁ ପଡିବ, ନାମ ଧ୍ୟାନ ପୂର୍ବକ କରିବାକୁ ପଡିବ, ନାମ ଏମିତି ଅଳସୁଆ କଲେ ନାମ ହବନି, ଶୋଇ କରିବା, ବସି କରିବା, ଗୋଡ଼ ହାତ ଲମ୍ବେଇ କରିବା, ଯେମିତି ସବୁ ଯେମିତି ଚାଲି ବୁଲି କରିବା, ଏମିତି ହବନି। ହଁ ଅଧିକା ନାମ ଚାଲି ବୁଲି କରିପାରେ, କିନ୍ତୁ ଉଷୁଳମଳା ନାମ ପୁରା ଧ୍ୟାନ ପୂର୍ବକ ସବୁବେଳେ ମନଟା ନାମରେ ରହିବା ଦରକାର, ଧ୍ୟାନ ପୂର୍ବକ ସମସ୍ତ ପ୍ରକାର ଶକ୍ତି ଭଗବାନ ନାମରେ ଅର୍ପଣ କରିଛନ୍ତି। ଆଉ ସେ ସ୍ଥିତିକୁ ଆସିବା ପାଇଁ କେତେ ପ୍ରକାର ତାଙ୍କୁ ସପୋର୍ଟ ସେବା ଜମ କରୁଛେ, ସବୁ କିଛି ନାମ ପ୍ରଭୁଙ୍କୁ ସପୋର୍ଟ କରି, କାରଣ ଚିତ୍ତରେ ବହୁତ ପ୍ରକାର କୁସଂସ୍କାର ରହିଛି, ଗୋଟେ ଜୀବର ବହୁତ କୁସଂସ୍କାର ରହିଛି, କାହାର ବଚନର କୁସଂସ୍କାର, କାହାର ଭୋଜନର କୁସଂସ୍କାର, କାହାର ଆଚରଣର କୁସଂସ୍କାର, ସ୍ୱଭାବର କୁସଂସ୍କାର। ଗୋଟେ କୌଣସି ଗୋଟେ ଜୀବ ତୁମେ ପାଇବ ଯେ ତାଙ୍କ ଭିତରେ ସବୁ ଗୁଣ ଗୁଡା ସବୁ ଥିବ, ଯାହାର ଗୋଟେ କୋଉଠି କୁସଂସ୍କାର ରହିଥିବ, ସେଥିପାଇଁ ତାକୁ ବଦ୍ଧ ଜୀବ ବୋଲି କୁହାଯାଉଛି। ତାର ଗୋଟେ କେଉଁଥିରେ ଗୋଟେ କୁସଂସ୍କାର ରହିଥିବ ନା, ସ୍ୱର କେମିତି ଧରିଲା, ସେ ତାର ଭାବଟା ଆସିବା, ତା ପାଇଁ ଗୋଟେ ବହୁତ ବଡ ଜିନିଷ ହେଇଯାଉଛି ନା। ଭଗବାନଙ୍କର ଜିନିଷ ହେଲା ସବୁ କଣ, ଚିନ୍ମୟ, ଚିତ୍ତର ଆମର ବୁଦ୍ଧିର ବୁଦ୍ଧି ଚିତ୍ତ ମନ ଏ ସବୁ ଗୋଟେ ଲାଇନ, ଇନ୍ଦ୍ର ସହିତ ଏ ଗୋଟେ ରହିଲା ଜଡ ସହିତ। ଜଡ ଚାହୁଁଛି କାହାକୁ ଧରିବା ପାଇଁ, ଚିନ୍ମୟକୁ, ଜଡ ଚାହୁଁଛି ଚିନ୍ମୟକୁ ଟଚ୍ କରି, ପ୍ରାକୃତ ମନ, ପ୍ରାକୃତ ବୁଦ୍ଧି, ପ୍ରାକୃତ ଚିତ୍ତ, ଚକ୍ଷୁ, କର୍ଣ୍ଣ, ୟାଦ୍ୱାରା ଆମେ ଚାହୁଁଛୁ ଚିନ୍ମୟକୁ ହବନି। ଭଲ ଠାକୁର ସଜା ହେଇଛନ୍ତି, ମାନେ ପୁରା ଫୁଲ ଫୁଲ ଦେଇ ସଜା ହେଇଛନ୍ତି, ତୁମେ ଆଗେ ଗଲେ କାହାକୁ ଦର୍ଶନ କରିବ, ସଜାଡ଼ା ଦେଖାବ ନା ଆଉ ତମେ ଭଗବାନ ଦେଖୁନ ତମେ କଣ ଭଗବାନଙ୍କର ଆଖି ଚକ୍ଷୁ ପାଦ ହସ୍ତ ଏଗୁଡ଼ା ଦେଖିବ କି ମୁକୁଟ ଡ୍ରେସ୍ ଆମର ଆମର ଚିତ୍ର ବୃତ୍ତି ଆମର ଚକ୍ଷୁର ବୃତ୍ତିଟା ସେ ଆମେ ଯୋଉଟା ସୁନ୍ଦର ଜିନିଷ ସ୍ଥାନୀୟ ଯଦିଓ ସେଟା ଭଗବାନଙ୍କ ପୋଷାକ ଆମେ ଦର୍ଶନ କରୁଛେ କିନ୍ତୁ ଭଗବାନଙ୍କର ସୁଖ ଭଗବାନଙ୍କର ଅଧାର ଭଗବାନଙ୍କର ମୁଖମଣ୍ଡଳ ଭଗବାନ ପ୍ରସନ୍ନ ଅଛନ୍ତି କି ନାହିଁ ସେଗୁଡ଼ା ସେଗୁଡ଼ା ଆମର କିଛି ଦରକାର ନୁହଁ ସେଗୁଡ଼ା ଆମେ ବିଚାରକୁ ବୁଦ୍ଧି ବିକି ଆସିବାନି ଏହି ଭଗବାନଙ୍କୁ ଦର୍ଶନ କରିକି ଭଗବାନ ସୁଖୀ ଅଛନ୍ତି କି ନାହିଁ ଭଗବାନ କଣ ଅଛନ୍ତି ସେ କଣ ଗୋଟେ ବିଚାର ତାର ବିଚାର ଆସୁଛି ସେ ଆସିଲା ଦର୍ଶନ କଲା ମୁଣ୍ଡ ଏଇଟା ମାରିଲା ତାର ଦୁଇ ଡର ହେଲା ପ୍ରଭୁ ମୋତେ ଏଟା କରନ୍ତୁ ତାପରେ ଚାଲିଲା ଆଜ୍ଞା ନା ନା ଗୋଟେ ସୁଖ ଚିନ୍ତା ଭଲ ମନ୍ଦ ସେସବୁ କିଛି ଆସିବାନି ମାନେ ଜଡ଼ ଦ୍ୱାରା ଆମେ ଚାହୁଁଛୁ ଚିନ୍ମୟକୁ ସ୍ପର୍ଶ କରିବା ପାଇଁ ଏସବୁ ଜଡ଼ ଜଡ଼ ଚେତନାର ଅଛି ଆଉ ଭଗବାନ ହେଲେ ଚିନ୍ମୟ ନାମ ରୂପ ବିଗ୍ରହ ସବୁ ଚିଦ ଆନନ୍ଦମୟ ତାହେଲେ ଜଡ଼ ଚିନ୍ମୟ କେମିତି ଧରିବ ତାହେଲେ ଜଡ଼ ଯାହାଦ୍ୱାରା ଆମେ ଉପଲବ୍ଧି କରିବା ଚିନ୍ମୟକୁ ସେମାନେ କଣ ହେବା ଦରକାର ସବୁ ଚିନ୍ମୟ ହେବା ଦରକାର ଜଡ଼ଟା ଯୋଉ ଚିନ୍ମୟ ହବ ତ କିଏ କରିପାରିବ ଜଡ଼ ଶକ୍ତି ଦ୍ୱାରା କେବେ ଚିନ୍ମୟ ହେଇପାରିବ ନା ଆମେ ତ ଜଡ଼ ଆମର ସବୁ ଜିନିଷ ଜଡ଼ ନା ଇନ୍ଦ୍ର ଗୁଡା ରହିଛି ଚିନ୍ମୟଟା କେମିତି ହବ ତେଣୁ ଚିନ୍ମୟ ଶକ୍ତିର ଆବଶ୍ୟକ ରହିଛି ସେଟାକୁ କୃପା ବୋଲି ଆମେ କହୁଛେ ସେ କୃପା ଆଉ ସେ ଚିନ୍ମୟ ଶକ୍ତି ଏ ସବୁ ଚିନ୍ମୟ ଯେମିତି ନାମ ବିଗ୍ରହ ତୁଳସୀ ଭାଗବତମ ଏଥିରେ ରହିଛନ୍ତି ଏଥିରେ ରହିଛନ୍ତି କିନ୍ତୁ ଆମର ଯେହେତୁ ଜଡ଼ତା ରହିଛି ଆମେ ତାଙ୍କୁ ସ୍ପର୍ଶ କରିପାରୁନି ସେ ଆବରଣଟା ଯୋଉ କାରଣ ଯାହାଦ୍ୱାରା ଆମେ ଉପଲବ୍ଧି କରିବା ବୁଦ୍ଧି ଦ୍ୱାରା ଚିନ୍ତନ କରିବା ବା ମନ ଦ୍ୱାରା ଚିନ୍ତନ କରିବା ବୁଦ୍ଧି ଦ୍ୱାରା ବିବେକ ଦ୍ୱାରା ଆମେ ତାକୁ ଆଲୋଚନା ପର୍ଯ୍ୟାଲୋଚନା କରିବା ଚକ୍ଷୁ ଦ୍ୱାରା ଦର୍ଶନ କରିବା କାନ ଦ୍ୱାରା ଶ୍ରବଣ କରିବା ଜିହ୍ୱା ଦ୍ୱାରା ଆସ୍ୱାଦନ କରିବା ଯାହା ଯେଉଁ ଇନ୍ଦ୍ରିୟ ସବୁ ବହୁତ ଜଡ଼ ଯେପର୍ଯ୍ୟନ୍ତ ଚିନ୍ମୟ ଶକ୍ତି କୃପା ଶକ୍ତି ନ ଆସିବ ତା ସ୍ୱରୂପ ଗୁଡିକ ପରିପୁଷ୍ଟ ହବନି ସେଥିପାଇଁ ଧ୍ରୁବ ମହାରାଜ କେମିତି କହିଲେ ୟନ୍ତ ପ୍ରବିଶ୍ୟ ମୋବାଚ ମୀମାମ ପ୍ରସୁପ୍ତା ସଞ୍ଜୀବ ଅଖିଲ ଧର ଶକ୍ତି ସୁଧାମନା ଅନ୍ୟଶ୍ଚ ହସ୍ତଚରଣ ଶ୍ରବଣ ତ୍ୱଗାଦିନ ପ୍ରାଣାନମ ଭଗବତ ପୁରୁଷାୟତୁଭ୍ୟମ ପ୍ରଭୁ ମୁଁ ଆପଣଙ୍କୁ ପ୍ରଣାମ କରୁଛି ଅନାଦି କାଳରୁ ମୋର ସବୁ ଇନ୍ଦ୍ରିୟ ଶୋଇକି ରହିଥିଲେ ୟୋ ଅନ୍ତ ପ୍ରବିଶ୍ୟ ମୋବାଚ ମୀମାମ ପ୍ରସୁପ୍ତା ଅନାଦି କାଳରୁ ମୋ ବଚନ ବି ଶୋଇକି ରହିଥିଲା ସେଇ ସୁଖ ଦୁଃଖ ମୁଁ କେତେ ପ୍ରକାର କଥା ସେ ଛୋଟ ବାଳକ କିନ୍ତୁ ସବୁ ବୁଝିପାରୁଛନ୍ତି ଜାଗ୍ରତ ଅବସ୍ଥା ହେଇଗଲା କେଉଁ କେଉଁ ଶକ୍ତି ଆସିଲା ଚିନ୍ମୟ ଶକ୍ତି ଇନ୍ଦ୍ରିୟମାନଙ୍କର ଯୋଉ ଶକ୍ତି ରହିଛି ପ୍ରବଳ ଶକ୍ତିବାନ ଇନ୍ଦ୍ରିୟ ଚକ୍ଷୁ କେତେ ଦେଖିଲାଣି କଣ ହିସାବ କରିଲେ ଦେଖିବା ଆଖିଟା କେତେ ଦେଖିଲାଣି ଭାବିଲେ କେତେ ବୟସ ହେଲା ଛପନ ହେଇଗଲା ଛପନ ବୟସ ହେଲେ ତୁମେ ହିସାବ କର ପାଞ୍ଚ ବର୍ଷ ସାତ ବର୍ଷରୁ ଛୁଆଟି ଗୋଟେ ଦେଖିଲେ କିନ୍ତୁ ପାଞ୍ଚ ସାତ ବର୍ଷ ଦେଖିଛି କି ନାହିଁ ଗାଁରେ କଣ ଥିଲା ନଡ଼ିଆ ଥିଲା ଏଟା ପ୍ରତିଦିନ କେତେ ଦୃଶ୍ୟ ଦେଖୁଛି ତାର ତାର କେତେ ଶକ୍ତି ଅଛି ଦେଖିବାର ତାର ଏତେ ଶକ୍ତି ଅଛି ଆଖି ପାୱାର କମିଯିବ କଣ ହବ ପାୱାର କମିଯାଉଛି କଣ ହଉଛି ଚଷମା ଲଗାଉଛି ଚଷମା ଦେଲେ କାମ ନ କରୁଛି ପରଦା ପଡ଼ିଯାଉଛି ତାକୁ ଚେଞ୍ଜ ସବୁବେଳେ ମତେ ଟିକେ ଦେଖାଯାଉନି ରେ ମୁଁ ଟିକେ ଦେଖିବି ରେ ମୁଁ ଗୋଟେ ଇନ୍ଦ୍ରିୟର କେତେ ଶକ୍ତି ରହିଛି ସେ ଲାଷ୍ଟ ଷ୍ଟେଜ୍ ପର୍ଯ୍ୟନ୍ତ ଚାହୁଁଛି ମୁଁ କିଛି ଦେଖିବି କିଛି ଏନ୍ଜୟ କରିବି ଯିବା ସବୁ ଯେତେ ଜ୍ଞାନେନ୍ଦ୍ରିୟ ରହିଲେ ସେମାନଙ୍କର ସେମାନେ ପ୍ରବଳ ବଳବାନ କିନ୍ତୁ ସେ ବଳଟା ତାଙ୍କର ଜଡ ଜିନିଷ ପ୍ରତି ରହିଛି ଚିନ୍ମୟ ପ୍ରତି ନାହିଁ ଚିନ୍ମୟ ତ ଯଦି ଭଗବାନଙ୍କ କୃପାରେ ଯୋଉ ମିଳିଯିବ କୃପା ବଳରେ ଏ ଯୋଉ ଭାବ ଉଦୟ ହବ ଭାବ ଉଦୟ ହବ ଚିନ୍ମୟତା ଆସିବ ସବୁ ଇନ୍ଦ୍ରିୟ ମାନଙ୍କ ସବୁ ଚିନ୍ମୟତା ଆସିବ ସେତେବେଳେ ନାମ ଭଲ ଲାଗିବ ବିଗ୍ରହ ଭଲ ଲାଗିବ ସେବା ଭଲ ଲାଗିବ ଭାଗବତ ଭଲ ଲାଗିବ ଭକ୍ତିଟା ଭଲ ଲାଗୁନି ମାନେ ତୁମେ କରିବ କେମିତି ଠେଲିପେଲି ଗାଡି ଚାଲିପାରିବନି ଠେଲିପେଲି ଗାଡି କଣ ଜାଣିଛ ନା ନେବା ବୋଲି କଣ ଠେଲିପେଲି ଗାଡି ଏ ତମ ଗାଡିଟା ଷ୍ଟାର୍ଟ ହଉନି ଭଟକି ଷ୍ଟାର୍ଟ ହେଇଯିବ ସେ ଲୁଣା ଦେଖୁନ ପୁରୁଣା ସବୁ ପୁରୁଣା ଲୁଣା ସବୁ ଠେଲନ୍ତି ଦୌଡ଼ି 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 ଦୌଡ଼ିଆ ଫଟର ଟିକେ ଏକ୍ସିଲେଟର ମୋଡ଼ିଦେ ସେ ଟିକେ ଫଟଫଟ ଫଟରେ ଚାଲିବ ତାପରେ ବନ୍ଦ ହେଇଗଲା ତାର ଦିନଟା ଖାଲି ଚାଲିବ ଗାଡିଟା ଠେଲି ଠେଲି ଠେଲା ଗାଡି କେତେ ଦିନ ଚାଲିବ ଠେଲିପେଲି ଗାଡି ଆଉ ଚାଲିପାରିବେ ଏଟା ଗୋଟେ ସ୍ୱାଭାବିକ ଜୀବନ ଭକ୍ତି ଜୀବନ ଆମକୁ ସ୍ୱାଭାବିକ ଆନନ୍ଦ ଲାଗିବା ଦରକାର ଅଛି ସ୍ୱାଭାବିକ ଆନନ୍ଦ ଲାଗିବନି ସେ କଣ କରୁଛି ନା ଭୟରେ ରହୁଛି ଭକ୍ତି ଜୀବନରେ କଣ ହଉଛି ଭକ୍ତିରେ ତ ଯିଏ ବୁଝିଦେଲା ସେ ଭକ୍ତି କରୁଛି କିନ୍ତୁ ତାର ତ ସ୍ୱାଭାବିକ ଆସୁନି ସେ ଭୟରେ ରହୁଛି କାହିଁକି ମାଛ ମାଂସ ଖାଇଲେ ପାପ ମୁଁ ନରକକୁ ଯିବି ସେ ଭୟରେ ରହିଛି ନା ଆଉ ଖାଲି ତାର ଇଚ୍ଛା କିନ୍ତୁ ଆନନ୍ଦ ନାହିଁ। ସେଣେ ଭୟକୁ ନର୍କକୁ ଭୟ ପାପକୁ ଭୟ ଏଣେ ଭକ୍ତିକୁ ବି ଭୟ ଭକ୍ତି ବି କରିପାରୁନି। ଏଟା ଗୋଟେ ସ୍ୱାଭାବିକ ହେବା ଦରକାର, ଆନନ୍ଦ ଲାଗିବା ଦରକାର। ଆନନ୍ଦ କେମିତି ଲାଗିବ, ଯେତେ ଯେତିକି ପ୍ରଭୁଙ୍କର ଚିନ୍ମୟତା ପ୍ରଭୁ ପ୍ରଦାନ କରିବେ, କୃପାଟା ଯେତିକି ପ୍ରଦାନ କରିବେ ସେତିକି ଆନନ୍ଦ ଆମ ହୃଦୟରେ ଆସିବ। ଅଲଗା କୋଉଥିରେ ଆନନ୍ଦ ଆମକୁ ନାହିଁ, ଅଲଗା କିଛି ଆନନ୍ଦ ଆସିବନି। ଭକ୍ତି ଯୋଉ ଅଲଗା କିଛି ଆନନ୍ଦ ନାହିଁ, ସବୁ ରାସ୍ତା ଚାପି ମରିକି ପଡିଛି ଆଉ ତୁ ଯିବ କୁଆଡେ, ନା କଣ ଫିଲ୍ମ ହଲ୍ ଯାଇପାରିବ, ନା କୁଆଡେ କଣ ଖାଇପାରିବ, ମନ ଇଚ୍ଛା ସେ ସନ୍ଧ୍ୟାବେଳେ ହେଲା ଦୁଇ ଚାରିରେ ଯା ଛକୁ ଚାର ଯା ପକଡା ଖାଇକି ଆସିବ, ଦେଖିନ କି ତୁମେ ହେ ଯେ ବସ୍ତି 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 ଯାଏ ଯେ ମିଶ୍ର ନେ ଯା ହେ ବୁଢ଼ୀ ମିଶ୍ର ବସି ଚୁପେ ବୁଢ଼ ଯିବାର ବହୁତ ପ୍ରକାର ଆନନ୍ଦ ରହିଛି। ତା ଦାଦା ମନା ଆଇଲେ ତାକୁ କରିଦଉଥିଲା, ବର୍ତ୍ତମାନ ତୁମେ ଯାହା କରିବ ତାକୁ କିଏ ଆଣିବ, ତାକୁ ଭୋଗ ଲଗା ଇଏ କର ସିଏ କର, ସବୁ ଜିନିଷରେ ତୁମକୁ କଷ୍ଟ। ସ୍ୱାଭାବିକ ଆନନ୍ଦ ପାଇଁ ଜୀବର ଇଏ ହଉଛି ଆନନ୍ଦ ରାସ୍ତା, କିନ୍ତୁ ଯେହେତୁ ଆମେ ବିପରୀତ ଗୋଟେ ଦିଗରେ ରହିଛେ, ବିପରୀତ ଇନ୍ଦ୍ରିୟ ମାନେ ସବୁ ବିପରୀତ ଆଭିମୁଖ୍ୟ ଅଛନ୍ତି, ସବୁ କାମ କଲାବେଳକୁ ଦେଖିବ ତୁମକୁ ବାଧା ଭଳିଆ ଲାଗିବ, ଭାରି କଷ୍ଟ ଲାଗିବ ଭକ୍ତି ଯୁଗରେ। ସଂସାର ଆଉ ମନ୍ଦିର ଭିତରେ କିଛି ପାର୍ଥକ୍ୟ ନାହିଁ, ସଂସାର ମନ୍ଦିର ଭିତରେ କଣ ପାର୍ଥକ୍ୟ ରହିଛି, କିଛି ପାର୍ଥକ୍ୟ ନାହିଁ। ସଂସାର ଯେମିତି ତୋର ଟଙ୍କା ପଇସା ଚିନ୍ତା ପଇସା କୋଉଟା ଆସିବ, ଭଲ ମନ୍ଦ କିଛି ଆସିବ, ଏତିକି ତୁମେ ନିଜ ପାଇଁ ବହୁତ ଚିନ୍ତା କରୁଛ, ପଇସା କେମିତି ଆସିବ, କେମିତି ଘରଟା ଚାଲିବ, ମୋ ପିଲା କେମିତି ମଣିଷ ହବ, ଛୁଆ କେମିତି ମଣିଷ ହବ, ତୁମର ଯେତିକି ଭକ୍ତି ଯେତିକି ତୁମର ଥଟ୍ସ ଯେତିକି ରେସ୍ପନ୍ସିବୁଲ ନାହିଁ, ତାଠୁ ହଜାର ଗୁଣ ରେସ୍ପନ୍ସିବୁଲ ଜଣେ ସାଧୁର, କାରଣ ତୁମର କଣ ସବୁ ଢିଲମ ଢିଲା କାମ, ହଁ ବୁଝିପାରିଲ କି ନାହିଁ, ଆଜି ରୋଷେଇ କରିବାନି, ଯା ଯା ଚଳେଇଦିଅ ଚଳେଇଦିଅ, ଦେବ କାଳ ଖାଇଦିଅ, ନହେଲେ ବୁଢ଼ିଆ ଭିତରେ ଖାଇଦିଅ, ନହେଲେ ଯାହା ହେଉ ହୋଟେଲ ଫୋଟେଲ କୋଉଠୁ ନେଇ ଆସ, ନହେଲେ ରେଷ୍ଟୁରାଣ୍ଟରୁ ନେଇ ଆସ, ତ ସବୁଥିରେ ପେଜ ପକେଇ ଚଳିପାରିବ ସଂସାର ଭିତରେ, ସେଥିରେ କିଛି ଅସୁବିଧା ନାହିଁ। ରେସ୍ପନ୍ସିବିଲ ଗୋଟେ ଏତେ ଅଛି ଯଦିଓ ଦାୟିତ୍ୱ ଅଛି, କିନ୍ତୁ ଏତେ ହେଭି ଦାୟିତ୍ୱ ନାହିଁ। ଡେଲି ତୁମକୁ ସେଇ କାର୍ଯ୍ୟ ଡେଲି ଭକ୍ତିରେ କଣ, ଏଟାକୁ କେବେ ଚେଞ୍ଜ କରି ହବନି, ମଙ୍ଗଳ ଆଳତି ପ୍ରତିଦିନ କରିବାକୁ ପଡିବ, କିଏ ଇଏ କରୁନି ମାନେ ପୂଜାରେ ତୁମେ ହିଁ କରିବାକୁ ପଡିବ, ରୋଷେଇ ତୁମକୁ କରିବାକୁ ପଡିବ, ସମାନ ଦାୟିତ୍ୱ ନେବାକୁ ପଡୁଛି। ଜଣେ ବିବାହ ହେଲେ ଗୋଟେ ଗୋଟେ ବାହା ହବ, ଯେଉଁମାନେ ଯିଏ ସବୁ ଗୁରୁ ହେଇଛନ୍ତି ପ୍ରଭୁପାଦଙ୍କର ଶିଷ୍ୟମାନେ ଯେଉଁମାନେ ହେଇଛନ୍ତି, ସେମାନେ ଯଦି ରେସ୍ପନ୍ସିବିଲ ନେଇଥାନ୍ତେ ଘର ପରିବାର ଜୀବନରେ ଥାନ୍ତେ, ତାହେଲେ କଣ ଗୋଟିଏ ସ୍ତ୍ରୀ ଯଦି ମ୍ୟାରେଜ କରିଥାନ୍ତେ, ତାହେଲେ କଣ ଗୋଟିଏ ସ୍ତ୍ରୀ ଥାନ୍ତା କି ଦୁଇ ଚାରିଟା ପିଲା ଥାନ୍ତେ, ତାଙ୍କର କେୟାର ନେବା, ବର୍ତ୍ତମାନ କେତେବେଳେ କେୟାର ନେଉଛନ୍ତି, ତାର ଶହ ଶହ ଗୁଣ ଅଧିକା ସେମାନେ ରେସ୍ପନ୍ସିବିଲ ନେଉଛନ୍ତି, ହଜାର ହଜାର ଶିଷ୍ୟ ମନ୍ଦିର ସମସ୍ତ ମ୍ୟାନେଜମେଣ୍ଟ ବୁଝିବା, ପିଲାଙ୍କ ପ୍ରୋବ୍ଲେମକୁ ସଲ୍ଭ କରିବା, ମନ୍ଦିରର ପ୍ରୋବ୍ଲେମକୁ ସଲ୍ଭ କରିବା, ରେସ୍ପନ୍ସିବିଲ ଅଧିକା ନା କମ୍, ତାହେଲେ ଏ ପଥକୁ ଯିଏ ଆସିବ ସେଥିରେ ମୁଁ ଆରାମରେ ଖାଇପିଇକି ଅଳସୁଆ ହେଇକି ବଞ୍ଚିବି, ତାହେଲେ ସେ କଣ ଭକ୍ତି କଣ ପାଇବ। ତୁମେ ଯେତିକି ଦାୟିତ୍ୱ ନବ, ତୁମର ଦାୟିତ୍ୱବୋଧ ଯେତେ ବଢିବ ସେତିକି ତୁମେ କୃପା ମିଳିବ, ଭଗବାନ ତୁମେ ଭାବନି ଯେ ଭଗବାନଙ୍କୁ ତୁମେ ଏମିତି ପାଇଯିବ। ଯଶୋଦା କେତେ ଦାୟିତ୍ୱ ନଉଥିଲେ, ନନ୍ଦ ମହାରାଜ କେତେ ଦାୟିତ୍ୱ ନଉଥିଲେ, ଭଗବାନ ଯାହା ପାଖକୁ ଆସିଥିଲେ ସେ କେତେ ଦାୟିତ୍ୱ ନଉଥିଲେ, ତେଲ ତେଲ ମାରିବା ପାଇଁ ତେଲ କଣ କୁହନ୍ତି ତାଙ୍କୁ ମାରିବା, ତେଲ କିଏ ମାରନ୍ତି ସବୁ ଆଗରୁ, ତା ତେଲ ମାଲିସ ଫାଲିସ କିଏ ଜାଣନ୍ତି ସବୁ, କଣ ଜାଣିଛ ବାରିକ ଜାଣିନ ଭଣ୍ଡାରୀ ଯେ ସେ ଏମିତି ମୁଣ୍ଡ ମୁଣ୍ଡ ତେଲ ମାରିକି ମାଲିସ କରିଦେବେ ତମ ନିଦ ଲାଗିବ, ଆଉ ଯାଇନ ବୋଧେ କେବେ ମାଲିସ ଯାଇନ, ତୁମେ ଜାଣିବ କଣ, ସେ ଗୋଟେ ଥିଲା ଆମ ଗାଁରେ ମୁଁ ଜାଣିଛି, ସେ ତୁମ ଏମିତି ସେ ମୁଣ୍ଡକୁ ଏମିତି 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 କରିଦବ ଏମିତି କରିଦବ, ସେ ଏମିତି ଶିରକୁ ଦାବିଦବ, ତୁମେ ସେଇଠି ତା ପାଖରେ ଶୋଇଯିବ, ଜାଣିଛ ସବୁ, ତା କୋଉ କୋଉ ଶିରକୁ ମାରିଦେଲେ ତୁମକୁ ରିଲାକ୍ସ ଲାଗିବ ଶୋଇଯିବ ସାଙ୍ଗେ ସାଙ୍ଗେ, ଜାଣିଛି ଲକ୍ଷ ଲକ୍ଷ ଟଙ୍କା ଦଉଛନ୍ତି ଲୋକ ଘଣ୍ଟା ଘଣ୍ଟାକୁ 20,000-25,000 ଏୟାରପୋର୍ଟରେ ସବୁ ମେସେଜ ଲୋକ ନଉଛନ୍ତି, ପୁଅ ଝିଅ ସବୁ ଅଛନ୍ତି ସବୁ, ସେ ଶିର ଜାଣିଛ ସବୁ କୋଉ କୋଉ ଶିରକୁ ଦବେଇ ଦେବେ, ତୁମକୁ ନିଦ ଲାଗିବ, ଆଙ୍କୁ ଷ୍ଟ୍ରେସରେ ନିଦ ହଉନି, ଟ୍ରାଭେଲିଂ କରୁଛନ୍ତି ଫୋନ ଗୋଟେ ଆଉ ଗୋଟେ ଇଣ୍ଟରନ୍ୟାସନାଲ ଫ୍ଲାଇଟ୍ ଯିବେ, ଟ୍ରାଭେଲିଂ ତାଙ୍କ ଜୀବନ ସାରା ଟ୍ରାଭେଲିଂ କରୁଛନ୍ତି, ବଡ ବଡ କମ୍ପାନୀର ଲୋକ ସେମାନେ ସେଇଭଳିଆ ସେ ଶୋଇଥିବେ ସବୁ ଥିଲେ, ଏ ଗ୍ଲାସରେ ଦେଖାଯାଉ ଶୋଇଥିବେ, ଏ ଚେୟାର ଏମିତି ଚେୟାର ଶୋଇଥିବେ, ଏ ଘୁଗୁଡ଼ି ମାରିବନି, ଇଏ ତାଙ୍କ ଟିପୁଥିବେ ସବୁ ଜାଣିଛନ୍ତି ସବୁ ଭ୍ୟାନକୁ ସେଇଭଳିଆ, କେଉଁ କଥାରେ ମୁଁ କହୁଥିଲି ତାଙ୍କ କଥା ଚାଲିଗଲା ସେ କେତେ ଦାୟିତ୍ୱ, କୃଷ୍ଣ ବଣରୁ ଆସିବେ ନା ଯଶୋଦା ମାତା ରଖିଥିବେ, ତେଲ ତେଲ କିଏ ମାଲିସ କରିବେ, ତା ପାଇଁ ସେଥିପାଇଁ ଭଣ୍ଡାରେ ରହିଥିବେ, ଧାଇମାନେ ରହିଥିବେ ଗରମ ପାଣି କରିକି ଦେବେ, ବସ୍ତ୍ର ପିନ୍ଧିବା ସବୁ ଯଶୋଦା କରନ୍ତି, କିନ୍ତୁ କେତେ ଦାୟିତ୍ୱ ନେଇକି କୃଷ୍ଣ ଭୋଜନ କରିବା ମାନେ ଦେଖୁନା ସେ କଣ ଲେଖିଲେ ଭକ୍ତିମୟ ଠାକୁର, ଏସବୁ ଢିଲମ ଢିଲା ପାଠ କଣ ଅଛି କୃଷ୍ଣ ପାଖରେ? ବହୁତ କଥା, ଆମର ଯେହେତୁ ସଂସ୍କାର ବହୁତ ନାହିଁ ଏତେ ଗୁରୁତ୍ୱ ଆସୁନି କି ସେ ସଂସାର ପଶୁଛି ଯେ ସଂସାର ପଶିଗଲେ ଜୁଆଳି ବନ୍ଧ, ଜୁଆଳି ଦେଖିଛ ନା, ଜୁଆଳି ବନ୍ଧ ହେଇଗଲା ପରେ ଜୁଆଳିଟା ଆସିକି ଲାଗିଯିବ କୋଉଠି? ଜୁଆଳି କାନ୍ଧରେ ଲାଗିଗଲା, କାନ୍ଧରେ ବନ୍ଧା ହେଇକି ପୁଣି କୋଉଠି ବନ୍ଧା ହେଲା? ଗଳା ଦେଇକି ବନ୍ଧା ହେଲା ଜୁଆଳିରେ, ଜୁଆଳିରୁ ପୁଣି ଆସିବ ଲଙ୍ଗଳକୁ, ଲଙ୍ଗଳ ବନ୍ଧା ହେଲା ଜୁଆଳିରେ, ହାତରେ ରହିଲା ଛାଟ, ବେକ ତ ଗଳେଇ ପାରିବୁନୁ ଆଉ, ବେକ ଗଳେଇଲା ମାନେ ଢୋକିନି ବାଜିଲା ପଛରୁ ଆଉ ବେକ ଗଳେଇ ପାରିବୁନୁ, ସେମ୍ ସିଧା ହେଇକି ଟାଣିବୁ ହେଲେ କୁହନ୍ତିନି କାନ୍ଧରେ ଜୁଆଳି, ଏସବୁ ଆମ ସବୁ ପୁରୁଣା ଲୋକ ସବୁ କୁହନ୍ତି, ହା ଟୋକା ହେଇକି ବୁଲୁଛି ବୁଲୁ ବେକରେ ଜୁଆଳି ପଡୁ, ବେକରେ ଜୁଆଳି ମାନେ କଣ ବାହାଲେ ବେକରେ ଜୁଆଳି ପଡିଯାଉ ଠିକ ହେଇଯିବ, ଜୁଆଳି ପଡିଲେ ଯେମିତି ବଳଦ ଏମିତି କରିପାରିବେ ଏମିତି କରିପାରିବେନି, ସେଟା ବିବାହ ହେଇଗଲ ବ୍ୟକ୍ତିର ସେମିତିକା ଦାୟିତ୍ୱ, ତାର ରେସ୍ପନ୍ସିବିଲ ଆସିଲା, ଆଗରୁ ବୁଲୁଥିଲା ଇଏ କରୁଥିଲା ଏବେ ଖାଲି ପଇସା ଚିନ୍ତା କରିବ, ଏଟା ଆସିଲା ସ୍ତ୍ରୀଟା ହେଲା ଏହା ହେଲା ତାହା ହେଲା ମେଡିକାଲ ନବା ଇଏ କରିବ, ରେସ୍ପନ୍ସିବିଲ ଆସିବ ନହେଲେ ସେ ଢିଲା ହେଇଯାଉଛି, ତାର ଗୋଟେ ଦାୟିତ୍ୱ ବୋଧ ଆସୁଛି ନା, ଆରେ ତାଠୁ ଶହେ ଗୁଣ ଦାୟିତ୍ୱ ଭଗବାନଙ୍କର, ଭଗବାନଙ୍କର ନବାକୁ ପଡିବ, ଏମିତି ତମେ ଖୁଲମ ଗଲା ହସଖୁସି ପୁରା ମୌଜ ମଜଲିସ କରିକି ପୁରା ଇଏ ଜୀବନ ଏଠି ନାହିଁ, ପୁରା ଦାୟିତ୍ୱପୂର୍ଣ୍ଣ ଜୀବନ ଆଉ ସେତେ ଦାୟିତ୍ୱରେ ଆନନ୍ଦ ଅଛି, ଗୋଟେ ବାପା ମା ଦାୟିତ୍ୱ ନଉଛନ୍ତି ଘରେ ତାଙ୍କ ଗର୍ବ ତାଙ୍କର ଦାୟିତ୍ୱ, ଦାୟିତ୍ୱ ନେଲା ପରେ କଣ ହଉଛି ଦାୟିତ୍ୱ ସମ୍ପାଦନ କରିଦେଲେ ତାଙ୍କୁ ଖୁସି ଲାଗିବ, ଫୁଲା ଫାଙ୍କିଆରେ ଫୁଲା ଫାଙ୍କିଆ ଗୋଟେ ଓଡ଼ିଆରେ କୁହନ୍ତିନି, ଫୁଲା ଫାଙ୍କିଆଙ୍କର କିଛି ତାଙ୍କର ଆନନ୍ଦ ନାହିଁ, ଆନନ୍ଦ ଯିଏ ଏତେ ରେସ୍ପନ୍ସିବଲ ନଉଛି ତାକୁ ସେତେ ଆନନ୍ଦ ଲାଗିବ, କାହିଁକି ନା ଭଗବାନ ପାଇଁ ନଉଛି, ଦାୟିତ୍ୱର କଥା ସେଟା, କେତେ କଥା ବୁଝୁଥିଲେ ସେ ଭକ୍ତ ଲେଖିଲେ ସେ ସବୁ ଆଉ, ଯଶୋମତି ଆଜ୍ଞା ପେ ଧନିଷ୍ଠା ଆନିତ ଶ୍ରୀକୃଷ୍ଣ ପ୍ରସାଦ ରାଧା ଭୁଞ୍ଜେ ହୟ ପ୍ରୀତ, ଭକ୍ତ ଲେଖିଲେ ନା ଧନିଷ୍ଠା ଯଶୋମତୀ ଆଜ୍ଞା ପେ ଧନିଷ୍ଠା ଆନିତ, ଧନିଷ୍ଠା ଯଶୋମତୀ ସରି ରାଧାରାଣୀ ସେ ଆସନ୍ତି କେଉଁଠି ପୁତ୍ର ପାଇଁ ଏତେ ଚିନ୍ତା କରୁଥିଲେ, ଏତେ ଦାୟିତ୍ୱ ତାଙ୍କର ଥିଲା, ଜାଣିଥିଲେ ଯେ ଯଶୋଦା ମାତା ରାଧାରାଣୀ ହଉଛନ୍ତି ଅମୃତ ହସ୍ତା, ତାଙ୍କ କାହା ବର ପାଇଛନ୍ତି? ଦୁର୍ବାସାଙ୍କର କୋଉଠୁ ବର ପାଇଛନ୍ତି? ଦୁର୍ବାସା ବର ଦେଇଥିଲେ, ଏ ଦୁର୍ବାସା ନୁହେଁ ସେ ବ୍ରଜରେ ଥିଲେ ଦୁର୍ବାସା, ତାଙ୍କ କତିରୁ ବର ପାଇଥିଲେ ଅମୃତ ହସ୍ତା, ସେ ଯାହା ରୋଷେଇ କରିବେ, ତେଣୁ କୃଷ୍ଣ ଯଶୋଦା ମାତା କଣ ଚିନ୍ତା କରନ୍ତି, ତାଙ୍କ ବାତ୍ସଲ୍ୟ ସ୍ନେହ ନା, ସେ କଣ ଆଉ ଜାଣନ୍ତି ଭଗବାନ ବୋଲି, ତେଣୁ ଅମୃତ ହସ୍ତା ମାନେ ମୋ ପୁଅ ଗାଉ କିଛି ରୋଗ ଭୋଗ ହବନି କିଛି ହବନି, ଯଶୋଦା ଡାକୁଥିଲେ କାହାକୁ? ରାଧାରାଣୀ କୀର୍ତ୍ତିଧାମ ଖବର ସରି ଜାବଟରେ ଜଟିଲା କୁଟିଲା ସେ ସମ୍ପର୍କୀୟ ହେବେ ତାଙ୍କୁ କହିକି ବୋଉ ଟିକେ ଛାଡିବ, ସେ ଆସିକି ମୋ ଖାନା ପାଇଁ ରୋଷେଇ କରିବ, ସେଠୁ ଆସିବେ ସଖୀମାନଙ୍କ ସହିତ, ରୋଷେଇ ସରିଲା ସେ କୃଷ୍ଣ ଭୋଜନ କରି ସେ ଲେଖିଲେ ନା ଆଉ ଯଶୋମତୀ ଆଜ୍ଞା ପାଇଁ ଧନିଷ୍ଠା ଆଣିତ, ଯଶୋମତୀଙ୍କର ଆଜ୍ଞା ନେଇକି ଧନିଷ୍ଠା ଆଣିବେ କଣ କୃଷ୍ଣଙ୍କର ଉଚ୍ଚିଷ୍ଟ, ଏଠି କଣ କୁହାଯିବ ସେଠି କଣ ଉଚ୍ଚିଷ୍ଟ କୁହାଯିବ? ଉଚ୍ଚିଷ୍ଟ ଶବ୍ଦରେ ସବୁବେଳେ ଭଗବାନ ପାଖରେ ଲାଗିବନି, ଭଗବାନଙ୍କ ଉଚ୍ଚିଷ୍ଟ କୁହାଯିବନି, ସାଧୁର ଉଚ୍ଚିଷ୍ଟ ଭଗବାନଙ୍କର ସେଠି ପ୍ରସାଦ ମହାପ୍ରସାଦ, ଦଶମତୀ ଆଜ୍ଞା ପେ ଧନିଷ୍ଠା ଆନିତ ଶ୍ରୀକୃଷ୍ଣ ପ୍ରସାଦ, ସେ ଲେଖିଲେ ସେ ଉଚ୍ଚିଷ୍ଟ ଲେଖିଲେ ଶ୍ରୀକୃଷ୍ଣ ପ୍ରସାଦ ରାଧା ଭୁଞ୍ଜେ ହୟ ପ୍ରୀତ, ରାଧାରାଣୀ ବହୁତ ଆନନ୍ଦରେ ଭୋଜନ କଲେ, ଚାହିଁକି ରହିଥିବ ରୋଷେଇ ସାରିଲା କୃଷ୍ଣ ଭୋଜନ କରିବେ ସେ ପ୍ରସାଦ ଟିକେ ପାଇବି, ତାପରେ କଣ ଲେଖିଲେ ବିଶାଲାକ୍ଷ ଶିଖି ପୁଛ ଚାମର ଡୋଲାଏ, ତାପରେ ପରମ ଆନନ୍ଦେ କୃଷ୍ଣ ସୁଖେ ନିଦ୍ରା ଯାଏ, ସବୁ କେତେ ସୁନ୍ଦର ପଦ, ସବୁ କେତେ ଦାୟିତ୍ୱ, ଜଳ ବି ସେ ଜଳ କଥା ବି ଲେଖିଛନ୍ତି ନା, ଭୋଜନାନ୍ତେ ପିଏ କୃଷ୍ଣ ସୁଭାଷିତ ବାରି, ସୁଭାଷିତ ବାରି, ଯଶୋଦା ମା ତାଙ୍କର ସେ ଗଲେ ତୁମେ ଦେଖିବ ସେ ଟିକେ ତାଙ୍କ କୂଅ ନଥିଲା କି, କେଉଁଠି କୂଅ ଅଛି ଗୋକୁଳରେ, କେଉଁଠି କୂଅ ଅଛି କହିଲୁ ଯାଇନି କି ବୃନ୍ଦାବନ, ଆଉ କଣ ଯାଇଛି ଆଉ ଟୁର ଭଳିଆ ବୁଲିକି ଆସିଥିବ ଆଉ କଣ, ହଉ ହାଲା ଦୋଳ ହଉ ଦେଖିନ ଆଉ କୂଅ କେମିତି ଅଛି, ଦେଶ ତାଙ୍କର ଘର କୋଉଠି କୂଅ କେଉଁଠି ଦେଖିନ, ଘର ପାଖରେ ନଥିଲା, ସବୁଆଡେ ପାଣି ବାହାରେ ନା, ସବୁଆଡେ ଜଳ ବାହାରିବନି କଣ ମିଷ୍ଟ ଜଳ ବାହାରିବନି, ଏବେ କିଏ ଚାଲିଲା ପରଦିନ ସେ ଛାଡିଛନ୍ତି ସେ ମୋ ପାଖକୁ, ପୂର୍ବତଃ ବୃନ୍ଦାବନ ଆସିଲେ ଶୁଦ୍ଧ ଭକ୍ତ ଭଗବାନଙ୍କ ଭଳି ଶକ୍ତିବାନ ସେମାନେ ନା, ଭଗବାନ ଯାହା ତାଙ୍କର ଶକ୍ତିର ପୁରୁଣା ରହିଛି ଆଉ, ସେ ଭକ୍ତ ଭାଗବତ ବୋଲି କୁହାଯାଏ ନା, ଆଉ ସେ ତା ପରେ ଇନ୍ଦ୍ରଜଡ ଜିନିଷ ଏଟା କଣ ଆମେ ଜାଣିପାରିବା? ପ୍ରଭୁପାଦ ବୃନ୍ଦାବନ ଆସିଲେ ବୃନ୍ଦାବନ ସବୁ ବିଦେଶୀ ଭକ୍ତ ଥାନ୍ତି, ସେ ତ ପାଣି ସବୁ ସେତେବେଳେ ସପ୍ଲାଏ ପାଣି ନଥାଏ, ବହୁତ ପାଣି କିଣିବାକୁ ପଡିବ, ପାଣି ତଳେ ଏତେ ସିଷ୍ଟମ ନଥିଲା ନା, ଯୋଉ ବର୍ତ୍ତମାନ ଆସୁଛି କୋଉଥିରେ ଆମର ଟାଙ୍କିରେ ଆସୁଛି, ଯୋଉ ସପ୍ଲାଏ ୱାଟର ବଡ ବଡ ଟ୍ୟାଙ୍କ ସବୁ ଆସୁଛି ୱାଟର ଟ୍ୟାଙ୍କରେ, ସେତେ ସବୁ କିଛି ନଥାଏ, ବହୁତ କଷ୍ଟ। ପ୍ରଭୁପାଦ ଯେମିତି ବୁଲୁଥିଲେ ସବୁବେଳେ ପାଣି ପାଇଁ ସମସ୍ୟା, ପ୍ରଭୁପାଦ ଗୋଟେ ଜାଗାକୁ ସେ ଆମ ମନ୍ଦିର କୃଷ୍ଣ ବର୍ଣ୍ଣ ମନ୍ଦିର ବୁଲୁଥିଲେ ବୁଲୁଥିଲେ ଫୁଟକିନି ବାଡ଼ି ପକେଇ ପକେଇଦେଲେ, କହିଲେ ଏଇଠି ଖୋଳ ବାଟ କେନ୍ଟା ତାଙ୍କ ଯୋଉ କଣ ଯୋଉ ବଙ୍କା ବାଡ଼ି କହିଲେ ଏଇଠି ଖୋଳ, ଜଷ୍ଟ ଡ୍ରିଙ୍କ ହିୟର ୟୁ କ୍ୟାନ୍ ଫାଇଣ୍ଡ ସ୍ୱିଟ ୱାଟର, ବାଟଟା ଲଗାଇଦେଲେ ସେଠି ସତ ସତ ସେଠି ଖୋଳା ହେଲା, ସେଇଠୁ ହିଁ ଜଳବା ମଥୁରା ଜଳ। ଭଗବାନ ସହ ତାଙ୍କର କନେକ୍ସନ ଅଛି ନା, ଉନ୍ନ କେମିତି କହିପାରିବ, କେଉଁ ଜୀବ କହିପାରିବ, ଭଗବାନଙ୍କ ସବୁ ଶକ୍ତି ତାଙ୍କ ପାଖରେ ରହିଛି। ସେ ବାଡ଼ି ପକେଇଦେଲା, ସେବେ କୁଆ ଏବେ ବି ଅଛି, ସେ ପକେଇଦେଲେ ସେଠି ସାଙ୍ଗେ ସାଙ୍ଗେ କୁଆ, ତାପରେ ଭକ୍ତମାନେ ଖୋଳିଲେ ସେଇଠୁ ମଧୁର ପାଣିବା। ଆଉ ଜଳ କଣ, ଆମେ ଜଳ ଦେବାର ଅଛି, ଯେକୌଣସି ଜଳ ଆଣି ଦେଇଦେବା, ସୁବାସିତ ବାହାରି ଯଶୋଦମାତା ଭୋଜନାନ୍ତେ ପିଏ କୃଷ୍ଣ ସୁବାସିତ ବାହାରି। ଆମର କଣ ସୁବାସିତ ବାରି କଣ, କର୍ପୂର ଅଗୁରୁ, ଏଇଟା କଣ କର୍ପୂର କଣ, ତୁମେ କର୍ପୂର ପାଣି ପିଇଲ, ଅଗୁରୁ ପାଣି ପିଇଲ, ପିଏ ତୁମେ, ତୁମକୁ ଜବରଦସ୍ତି ପିଆ ହବ, ପିଅ କି କେମିକାଲ ଗୁଡା, ଏଗୁଡା କଣ ଗୁଡା ପକଉଛନ୍ତି, ଭଗବାନ କେମିତି ପିଇବେ ସେଟାକୁ, ଜଳକୁ ଛାଣିବାକୁ ପଡିବ, ଛାଣିକି ବରଂ ଦବ ଜଳ ଦବ, ବୋଧହୁଏ କୌଣସି କେମିକାଲ ଜିନିଷ ଖାଲି ବିଧି ହିସାବରେ ଦେଲେ ଆମକୁ କିଛି ଲାଭ ନାହିଁ, ପୁଳେ କର୍ପୂର ଢାଲିଦବ ପୁରା ଅର୍ଗୁ ଢାଲିଦ, ସେଟା କୋଉଠି କଣ ତୁମେ ତିଆରି କରୁଛ କି, ତୁମେ ତ ତିଆରି କରୁନ, ସେସବୁ କେମିକାଲ ଗୁଡା ଭଗବାନ ସେ ପାଣି ପିଇବେ, ତୁମେ ଆଗେ ପିଅ, ପୂଜାରୀ ଯାହା ଦବ ସେଟା ଖାଇବ, ପୂଜାରୀ ଯାହା ଭଗବାନ ଦବ ସେ ଆଗେ ନିଜେ ଭୋଜନ କରିବା ଦରକାର, ରୋଷେଇଆ ସବୁବେଳେ ନିଜେ ରୋଷେଇ କରିବା ଦରକାର, ଖାଇବା ପ୍ରସାଦ ଟିକେ ଟିକେ ଜାଣିବା ଦରକାର, କାହିଁକି କଣ ଠାକୁର ଖାଉଛନ୍ତି, ଆମେ କରିଦବା ଆମେ ଖାଇବାନି, ତାପରେ ସେଟା ଭଲ ଲାଗୁଛି ନାହିଁ ଭଗବାନଙ୍କୁ, ତୁମେ ଭୋଜନ କରି ଦେଖ, ଆମେ ସବୁଥିରେ ବିଧି ଅଛି, କିନ୍ତୁ ବିଧିର ଅର୍ଥଟା ଏଇଟା ନୁହେଁ ଯେ ଆମେ ଯାହା ସେଟାକୁ ମାନୁଥିବା କାଲି ଢାଳି ପକେଇବା, କର୍ପୂର ଢାଳି ପକେଇବା, ଅଗୁରୁ ଢାଳି ପକେଇବା, ତୁମେ ସେ ଜଳ ଆମେ ପିଇପାରିବ କି ନାହିଁ, ସୁବାସିତ ଜଳ ସୁନ୍ଦର ସ୍ୱଚ୍ଛ ଜଳ, ଜଳ ପରିଷ୍କାର ହେବା ଦରକାର, କପଡ଼ାରେ ଛଣା ହେବା ଦରକାର, ସ୍ୱଚ୍ଛ ଜଳ ଦିଆଯିବ ଭଗବାନ। ଆତ୍ମବତ ସେବା ଗୋଟେ ଲାଗି ସବୁବେଳେ ବିଧିରାକୁ ଧରି ହବନି, ସବୁବେଳେ ସବୁ ଷ୍ଟେଜରେ ବିଧିରାକୁ ଧରିକି ଏଇଟା ଏଇଟା କରିବାକୁ ପଡିବ ମାନେ ଏଇଟା ଏଇ ଜିନିଷଟା କରିବା, ତାର ଭଲ ଖରାପ ବିଚାର କରିବାକୁ ପଡିବ ନା ସବୁବେଳେ, ତୁମେ ସବୁବେଳେ ସେଟା କରିପାରିବ ତୁମେ ସେଟା କର, ତୁମକୁ ଭଲ ଲାଗୁଛି କି, ତୁମକୁ ଡେଲି ଆଳୁ ଖାଇବାକୁ ଭଲ ଲାଗୁଛି, ସେ ଆଳୁ ଖାଇଲେ କଣ କରିବ, ଭଜା କରିବ, ଚକଟା କରିବ, ଡେଲି ଭେରାଇଟି ହଉଛି ଆମର ସ୍ୱଭାବନା, କଣ କହୁଛି ବୈଚିତ୍ରତା ଆମର ହଉଛି ଆମର ଆତ୍ମାର ବୃତ୍ତି, ସେଟା ବନ୍ଦ କରିପାରିବେ ଆଉ ଭଗବାନ ସେମିତି କେମିତି ଦେବା, ଡେଲି ପୁରୀ ତୁମେ ଡେଲି ପୁରୀ ଖାଲି ଗ୍ୟାଷ୍ଟ୍ରିକ ହେଇଯିବ, ତୁମେ କେମିତି ଭଗବାନ ଡେଲି ପୁରୀ ଦବ, ଆଚାର୍ଯ୍ୟ ମାନେ ଯୋଉ ବିଧି ସବୁ କରିଦେଇ ଯାଇଛନ୍ତି କାହିଁକି ନା ମଠ ମନ୍ଦିର ତୁମେ ସବୁ ନିୟମକୁ ଭାଙ୍ଗିଦବ, କିନ୍ତୁ ଦେଖ ତୁମେ ଭକ୍ତନାଥ ଠାକୁର କଣ ଲେଖିଲେ, ରୋଟିକା ଘୃତାନ୍ନ ଲେଖିଲେନି କଣ, ସେଠି ସେ ପଦାର ଲେଖିଲେ ନାମ ତାହାର ରୁଟି ଘୃତାନ୍ନ, ଆଉ ଭଗବାନ କେତେ ପ୍ରକାର ଆଇଟମ ଭଗବାନଙ୍କ ତରଫ ଭୋଗ ଲଗା ହଉଛି ସେଠି, ସେ ରୁଟିକା ରୁଟିକା ମାନେ କଣ, ତୁମେ ରୁଟି ତୁମକୁ କାହାକୁ କହିଲେ ରୁଟି ତୁମେ ଲଗା ବୋଲି ତାକୁ ସେଠି, ମୁଗ ବଡା ମାସ ବଡା ରୁଟିକା ଘୃତାନ୍ନ ଏଠି ଅଛି, ମୁଗ ବଡା ମାସ ବଡା ରୁଟିକା ଘୃତାନ୍ନ ସସ୍କୁଲି ପିଷ୍ଟକ କ୍ଷୀର ପୁଲି ପାୟସ ଅନ୍ନ, ପୁରୀ ବି ଲାଗୁଛି ପାୟସ ଲାଗୁଛି ଅର୍ଣ୍ଣ ଲାଗୁଛି, ପୁଣି ତା ଦେହରେ ଅଛି ଆଉ ଗୋଟେ କଣ, ନା 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 ଲୁଚି ଲୁଚି ଚିନି କଣ ବୁଝିପାରୁଛ କି ନାହିଁ, ଲୁଚି ଚିନି ସର ପୁରୀ ଲାଡୁ ରସାବଲି, ଲୁଚି ଦିଆ ହବ ଚିନି ଦିଆ ହବ, ରୁଟି ଦିଆ ହେଇଛି ନା ଏଠି ଲୁଚି ଦିଆ ହେଇଛି, ତାପରେ ଚିନି ପୁଣି ଦିଆ ହବ, ଆଗରୁ ରୁଟି ଖାଲି ଗୋଟେ ଚିନି ଦିଆଯାଏନି, ତା ଗୋଟେ ଚିନି ବି ଦିଆ ହେଇଥିବ, ତା ଅର୍ଥ ସେଇଆ ହେଇଥିବ, ମୁଁ ତ ଯେତିକି ବୁଝୁଛି ସେତିକି କହୁଛି ଆଉ କଣ, ଲୁଚି ଚିନି ସର ପୁରୀ ଲଡୁ ରସା ବୋଲି, ଆଚ୍ଛା ଯେ ମାନେ ଦେଖେଇ ଦେଇଗଲେ ଭଗବାନଙ୍କୁ ଏମିତି ସେବା କରିବ, ଡେଲି କଣ ଆମେ କିଏ ଲଗେଇ ପାରିବ, ପ୍ରଭୁଙ୍କୁ ଏଇଭଳି ଭାବରେ ଭଲ ପାଇବାକୁ ପଡେ। ବହୁତ ଯତ୍ନର ସହିତ ଭଗବାନ ଯତ୍ନଟାକୁ ଦେଖନ୍ତି ନା, ଗମ୍ଭୀରତାକୁ ଦେଖନ୍ତି, ପ୍ରଯତ୍ନକୁ ଦେଖନ୍ତି, କିଏ ଗରିବ ଅଛି, କିଏ କ୍ଵାନ୍ତି କରିପାରୁଛି, କିନ୍ତୁ ତାର ଗମ୍ଭୀରତା କେତେ, ସେ କିଭଳି ମୋର ଯତ୍ନ ନଉଛି, ସେଟା ସେ ଭାବଗ୍ରାହୀ ଜାଣିଦେବେ ଆଉ। ଟାଇମ ହେଲାଣି, ତାଙ୍କୁ କଣ ବଦଳେଇ ଦବା ନା କଣ, ଆମେ ତାଙ୍କୁ ତାଙ୍କ ଭାବଟାକୁ ସେ ଜାଣିଦେଉଛନ୍ତି ନା। ଭଗବାନ ଯେ ସବୁବେଳେ ଏମିତି ପ୍ରଭୁ ଯେ ସବୁବେଳେ ଡିମାଣ୍ଡ କରୁଛନ୍ତି ଆମକୁ ଏଟା ଦବ ସେଟା ଦବ, ସେଟା ନୁହେଁ, କିନ୍ତୁ ସେ ଭାବର ଠାକୁର ନା, ସିଏ ତ ତାଙ୍କୁ ଯେତେବେଳେ ତୁମେ ସେବା କରିବ, ତାଙ୍କୁ ଯେତେବେଳେ ପ୍ରସନ୍ନ କରିବା ପାଇଁ ଚାହୁଁଛ, ତୁମେ ସବୁବେଳେ ତୁମେ ବି ସେମିତି ଭାବରେ ରହିବାକୁ ପଡିବ, ତୁମେ ସେମିତି ଚିନ୍ତା କରିବା ମୋତେ କଣ, ମୋତେ ରୋଷେଇ କରିବାକୁ ପଡିବ, ମୁଁ କଣ କରିବି, ଆଜି ଏଇଟା ନାହିଁ ସେଟା ନାହିଁ, ଗୋଟେ ମା କଣ ଚିନ୍ତା କରୁଛି, ଘରେ କିଛି ନଥିବ, ଏଇ ଯୋଉ ବନ୍ୟା ପାଣି ବସି ଯାଇଛି ସବୁ, ଏଇ ତୁମର ସବୁ ସେ ଏଡ଼ିଆ ତଳ ଏଡ଼ିଆ ଗୁଡା କଣ, ସେ ଯିଏ ଘରେ ବୁଡ଼ିଥିବ ସେ କଣ ଚିନ୍ତା କରୁଥିବ, ଟୁକାଦାର ହୁଆ ହେଲା କି ବୁଲୁଥିବ, ପାଣି ଦେଖିବେ, ସେ ମାଛ ଧରିବାକୁ ଯିବେ, ସେ ତାର ବନ୍ୟା ପାଣି ଦେଖିବେ, ତାଙ୍କର ମଜା, ପାଣି ଭିତରେ ଡିଆଁ ଡିଁ ମରା ହେଇକି ଆସିକି ପହଞ୍ଚି ପହଞ୍ଚିଲେ ବୁଢ଼ି ତାର ମରୁଥିବ ଘରେ, ଯେ ମା ସେ କଣ କରୁଥିବ, କଣ ରୋଷେଇ କରି, ପାଣି ପରିବା କିଛି ମିଳିବନି, କୁଆଡେ ତ ବାହାରି ପାରିବେନି, ସେ ତାର କୋଉଠି ମୁଗ ଡାଲି ରଖିଥିବ, କଣ ରଖିଥିବ, ସେ ତା ମୁଣ୍ଡ ଘେରୁଥିବ, ଦାୟିତ୍ୱରେ ତାର ନା, ଆଉ ତାର ପିଲା ଛୁଆ ପ୍ରତି ଭାବ ରହିଛି ନା, ଆଉ ଭଗବାନଙ୍କ ସେବାଟା କଣ ଏମିତି ଗୋଟେ ଏମିତି କଣ ହେଇଯିବ ଯେ ଏମିତି ଖାଲି ଗୋଟେ ଅନୁଷ୍ଠାନ ଭଳିଆ ଆମେ ଚଳେଇଦେଲେ ଭଗବାନ ସେଟା ଗ୍ରହଣ କରିନେବେ, ଏ ଦୁର୍ଗା ପୂଜା କାଳୀ ପୂଜା ଯେମିତି କରିକି, ସେ କାହିଁକି ଅନୁଷ୍ଠାନ ଗୁଡା କରୁଛନ୍ତି, ହଲେ ନା ମ ସେ ତ ସେଟା ତ ପର କଥା, ଫିଷ୍ଟ ଫିଷ୍ଟ ସରିବ ତା ହିସାବ କରି ଯାହା ଖାଇବେ, ଆଗେ କଣ ଲେଖିଦେବେ ଏଟା ଆମ କ୍ଲବ, ତାଙ୍କ ନାଁଟା ନାଁଟା ପଡ଼ ନା, ଆଉ ଆମ ଏଇ କ୍ଲବ ବୋଲା ଦୁର୍ଗା ପୂଜା ଏମିତି କରୁଛୁ, ଦେଖୁନା ଏଇ ଗଣେଶ ପୂଜା ଗଣେଶ ସବୁ ହୁଏ, ଟୋକା ମାନେ କଣ ସେଠୁ ସବୁ ଚେୟାର ପକେଇ ବସି ପଡ଼ିବ, ଆମେ ସବୁ କରୁଛୁ, ଭକ୍ତି ଯୋଗରେ ସେଟା ନୁହେଁ ନା, ଭକ୍ତି ଯୋଗ ଭାବ ଯୋଗ, ସବୁବେଳେ ପ୍ରଭୁ ଦେଖୁଛନ୍ତି ଗୋଟେ ଜୀବକୁ, ସବୁବେଳେ ସେ ହୃଦୟ ଭିତରେ ଦେଖୁଛନ୍ତି ଏ ଜୀବ ମୋ ପାଇଁ କଣ ଚିନ୍ତା କରୁଛି, ଆଉ ତା ପାଇଁ କଣ ସିଏ କରୁଛି, ଏତିକି ତ ପ୍ରଥମେ ତୁମେ ଡିସ୍କ୍ରିମିନେଟ୍ କରିବାକୁ ପଡିବ, ଆଉ ଏତିକି ଧରିପାରୁନ ମାନେ ତୁମେ ଆଗକୁ ଯିବାଟା ବହୁତ କଷ୍ଟ ହେଇଯିବ, ଆଉ ସବୁବେଳେ ଆମ ସମୟଟା କାହାର ଚିନ୍ତାରେ ଯାଉଛି, ଆମେ କଣ ଚିନ୍ତା କରୁଛୁ ଭଗବାନଙ୍କ ବିଷୟରେ, ସେଟା ଜାଣୁଛୁ ନା, ସେତେବେଳେ ହୃଦୟରେ ଭାବଟା ଯେତେବେଳେ ସେତିକି ରହୁନି, ଆଉ ତୁମେ ଯାହା କରିବ ଯେତେବେଳେ ଜପ କରିବ କାହା ଚିନ୍ତା ଆସିବ, ତୁମର ପ୍ଲାନ ତୁମ ପାଇଁ ଅଛି, ତୁମେ ଜପ କରିବ କୋଉ ଚିନ୍ତାରେ ଆସିବ, ତୁମ ପ୍ଲାନ ଚିନ୍ତା ଆସିବ, ଆଉ ନାମଙ୍କ ସହିତ ସବୁ ଲିଙ୍କ ରହିଛି ନା, ଆଉ କାହିଁକି ଆଚାର୍ଯ୍ୟ ମାନେ କହୁଛନ୍ତି ଏତେ ଜୋର ଦେଇକି, ଗୋଟେ ଜୀବ ଯେତେ ନାମ କଲେ ତାର ନାମହାସ ଅବସ୍ଥା ଆସିବ, ଶୁଣିଲେ ତୁମକୁ କଣ ଲାଗିବ, ଆଉ ନାମ କାହିଁ କରିବି, ଗୋଟେ ଜୀବ ଯେତେ ଗୋଟେ ବଦ୍ଧ ଜୀବ ଯେତେ ଯାହା କଲେ ତାର ନାମ ସେ ସବୁବେଳେ ନାମ ଅପରାଧ କରିବ, ନାମାକ୍ଷର କରିବ, କାହିଁକି ଏଇ ଜିନିଷ କାହିଁ କହୁଛନ୍ତି, କରୁନା କେତେ ନାମ କରୁଛ କର, କଣ ଆସିବ ସେ ନାମାକ୍ଷର, ଖାଲି ମନ ନାମ ଗୋଟେ ଦିଗ, ମନ ଗୋଟେ ଦିଗରେ ଯାଉଥିବ, ନାମ ଗୋଟେ ଦିଗରେ ଯାଉଥିବ, ଜିଦି ବସତ କର ବା ଅଭ୍ୟାସ ବସତ କର ବା ଯେତେ ଫୋକସ ଦେଇ କର, ସେ ଲକ୍ଷ ଲକ୍ଷ ନାମ ଅପରାଧ ଶୁଭ ହବ, ଲକ୍ଷ ଲକ୍ଷ ନାମ ଅପରାଧ କରିବା ଅପେକ୍ଷା ସେ ଲେଖିଲେ ବାଇଗଣ ଗଛରେ ଜଳ ଦବା ଭଲ, କାହିଁ ଏଇ ଜିନିଷକୁ ଲେଖିଲେ, ଗୋଟେ ଜୀବର ତାର ଚିତ୍ତବୃତ୍ତିରେ ଯୋଉ ଭୋଗ ବାସନାଟା ରହିଛି ସେ ସେଟାକୁ କେବେ ଏଡେଇ ପାରିବ ନାହିଁ, ଚିନ୍ମୟ ତାକୁ ଜଡ଼ଟା ଚିନ୍ମୟକୁ ସ୍ପର୍ଶ କରିପାରୁ ନାହିଁ, ଜଡ଼ ସେ ତାର ସୁଖ ବାସନା ତାକୁ ତାକୁ ବଦଳେଇବା ପାଇଁ, ତାର ହୃଦୟକୁ ବଦଳେଇବା ପାଇଁ, ତା ହୃଦୟରେ ସେ ଯୋଉ ଇଏ କଣ କି ଭୂମି କୁହନ୍ତି, ଏଟା ଉସର ଭୂମି, ଏଟା କଣ କୁହନ୍ତି ଲୁଣିଆ ଜାଗା, ସେଠି ତ ଗୋଟେ ମଞ୍ଜି ପକେଇବ, ତାକୁ କଣ କରିବାକୁ ପଡିବ, ଯଦି ତୁମ ମଞ୍ଜିଟାକୁ ଗଛ କରିବାକୁ ପଡିବ, ସେଠି କଣ କରିବାକୁ ପଡିବ, ସେ ମାଟିକି ଚେଞ୍ଜ କର, ସେଠି ଗୋବର ପକାଅ, ଖତ ପକାଅ, ତାକୁ କୁଡ଼ କେୟାର ନେଲା ପରେ ସେ କଣ ହଉଛି, ଉର୍ବର ଭୂମି ହଉଛି, ତା ଦେହରେ ବୀଜଟା କାର୍ଯ୍ୟ କରିବ, ଆଗେ ଆଗେ ଆମର ହୃଦୟଟାକୁ ଉର୍ବର କରିବାକୁ ପଡିବ, ବଦଳିବ କଣ ସବୁବେଳେ ଏଟାକୁ ବାରମ୍ବାର, ଆଚାର୍ଯ୍ୟ ମାନଙ୍କର କଣ କାର୍ଯ୍ୟ, ହରି କଥା କୀର୍ତ୍ତନ କରନ୍ତି କୋଉଥିପାଇଁ, ଯୋଉ ସ୍ୱୀକୃତିବାନ ଯିବ, ଯୋଉମାନେ ସ୍ୱୀକୃତି, ଯୋଉମାନଙ୍କର ଭୂରି ସ୍ୱୀକୃତି ଥିବ, ସେମାନେ କଥାରେ ସାଧୁଙ୍କ ଆଗେ ସାଧୁ ଉପରେ ବିଶ୍ୱାସ, ସାଧୁ ଉପରେ ବିଶ୍ୱାସ ନାହିଁ, ତା କଥା ଉପରେ ବିଶ୍ୱାସ ନାହିଁ, ଯାହାର ସାଧୁ ଉପରେ ବିଶ୍ୱାସ ନାହିଁ କିନ୍ତୁ ସେ କଥା ଶୁଣୁଛି, ସେ କେବଳ ନଉଛି ଯାହା କୁହନ୍ତି ଏଇ ଯୋଉ ପାଠ ଚୋର ଯେମିତି କପି କରିକି ନିଅନ୍ତିନି, ସେ କପିଟା କରିକି ନଉଛି, ଆଉ ଇଏ ବହୁତ ପଢାପଢି କରିଛି ଜ୍ଞାନୀ ଲୋକ, ଏ କଥା ଆମେ ନେଇଯିବା ଜାଣିବାର ଅଛି, ସିଏ ଭାବଟା ନେଇପାରିବେନି, ତା କଥା ସାଧୁର ଭାବଟା ଟ୍ରାନ୍ସଫର ହବନି, ସେଥିପାଇଁ ଯାହାର ସ୍ୱୀକୃତ ଆଗେ ସାଧୁ ଉପରେ ବିଶ୍ୱାସ, ସାଧୁ ଉପରେ ବିଶ୍ୱାସ ହେଲେ କଥା ଉପରେ ବିଶ୍ୱାସ, ଭଗବାନ କଥା ଉପରେ ତାପରେ ବିଶ୍ୱାସ ଆସିବ, ସାଧୁ ଆଉ କଥାର ବିଶ୍ୱାସ, କାରଣ ସାଧୁ ଉପରେ ବିଶ୍ୱାସ କଲେ ତୁମେ ସେବା ଉପରେ ବିଶ୍ୱାସ କରିବ, ସାଧୁ ଉପରେ ବିଶ୍ୱାସ କଲେ ତୁମେ ବିଗ୍ରହ ଉପରେ ବିଶ୍ୱାସ କରିବ, ସାଧୁ ଉପରେ ବିଶ୍ୱାସ କରିବ, ତମେ ସମ୍ପ୍ରଦାୟ ଉପରେ ବିଶ୍ୱାସ କରିବ, ନହେଲେ କାହାକୁ ବିଶ୍ୱାସ କରିବ? ଜଣେ ଯଦି ପ୍ରଭୁପାଦଙ୍କୁ ବିଶ୍ୱାସ କରିବନି ସରିଲା, ତୁ ଈଶ୍ୱରଙ୍କୁ ବିଶ୍ୱାସ କରିବ ନା ଠାକୁରଙ୍କୁ ବିଶ୍ୱାସ କରିବ ନା କଣ କରିବ? ସବୁ ତାଙ୍କର, ଯଦି ତୁମର ତାଙ୍କ ବିଶ୍ୱାସ ନାହିଁ ବି ତମେ ବଞ୍ଚିକି ରହିଛ, ତୁମର ପ୍ରାଣ ନାହିଁ, କେହି ତୁମକୁ ଫଳ ଦେବେନି। ତେଣୁ ଯୋଉ ବଦ୍ଧ ଜୀବର ଯୋଉ ଚିତ୍ତବୃତ୍ତିରେ ଯୋଉ 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 ଜିନିଷଟା ରହିଛି ସେଟା ହଉଛି ତାର ବଡ ଦୋଷ। ତାକୁ ତ କେମିତି ତାକୁ ବିଦୂରିତ କରିବା କେମିତି? ସେଥିପାଇଁ ଆଗେ କୁହାଗଲା ଏଇ ଯୋଉ ସେବା ପ୍ରକାଶ ହେଇଛି, ଏଥିରେ ସେବା ଭଗବାନଙ୍କର ସେବା, ଭଗବାନଙ୍କର ନାମ, ଯୋଉ ନିୟମ ଆଚାର୍ଯ୍ୟ ମାନେ ଦେଇଛନ୍ତି ସେ ନାମ ସେ ପଦ୍ଧତି ହିସାବରେ ଆମକୁ ଯିବାକୁ ପଡିବ, ଭଗବାନଙ୍କ ସେବା କରିବାକୁ ପଡିବ, ନାମ କୀର୍ତ୍ତନ କରିବାକୁ ପଡିବ, କଥା ଶ୍ରବଣ କରିବାକୁ ପଡିବ, ମଙ୍ଗଳାରତୀ ଆସିବାକୁ ପଡିବ, ବିଗ୍ରହ ଦର୍ଶନ କରିବାକୁ ପଡିବ, ଗୁରୁ ପୂଜା ପ୍ରପା। ସେଥିପାଇଁ ସେ କୁହନ୍ତି ପ୍ରପା ସିମ୍ପୁଲ ଜିନିଷ ଦେଇଗଲେ, ବହୁତ ସରଳ ଜିନିଷ ପ୍ରପାତ କଲେ କରିଦେଲେ, କିନ୍ତୁ କଥାଟା ସରଳ, ସେଟା କହିଲେ ସମସ୍ତେ ଖୁସି ହେଇଯିବେ, କିନ୍ତୁ କରିବାଟା ବହୁତ କଷ୍ଟ। ପ୍ରପା ସବୁବେଳେ କହୁଛି ତମେ ମୁଡ ଅଫ୍ ଆଟଲିଷ୍ଟ ମୁଡ ଅଫ୍ ଗୁଡନେସ୍ କୁ ଆସ, ସତଗୁଣକୁ ପଳେଇ ଆସ, ଷୋଳମାଳ ଜପ କର, ଗ୍ରନ୍ଥ ବିତରଣ କର, ଭାଗବତମ କ୍ଲାସ ଡେଲି ଭାଗବତମ କ୍ଲାସ ଶୁଣ, ତୁମେ ବ୍ୟାକ୍ ଟୁ ଗଡ୍ ହେଡ୍ ଭଗବାନ ପାଖକୁ ପଳେଇଯିବ। ପ୍ରପା ସିମ୍ପୁଲ ଜିନିଷ କହିଛି, ବେଶୀ କିଛି ତତ୍ଵ କହିଲେ ନା, କାହିଁକି ଗୋଟେ ଯିବ ଶୁଣିଲା ମାନେ କଣ ଲାଗିବ? ନିରାଶ ଲାଗିଯିବ, ନ୍ୟୁଲି ସେ ତିଆରି କରୁଛନ୍ତି ନା ମୁମେଣ୍ଟଟା, ସେ ଯାହା କହୁଛନ୍ତି ସତ୍ୟ ବି ଏତିକି ଦରକାର ଆମର। ଜଣେ ଯଦି ବିଚାର କରେ ମୋର ଏଇଟା ହଉନି କାହିଁକି, ମୁଁ ମଙ୍ଗଳାରତୀ ଆସି ଆସିବୁ, ମୋର ବୁଢା ହେଇଗଲେଣି, ଷୋଳମାଳ ଜପ ବି କରୁଛି, ଏତେ ତତ୍ତ୍ୱ ଆଲୋଚନା କରିବା କଣ ଆବଶ୍ୟକ ଅଛି? ଆଚ୍ଛା ଯେଉଁମାନେ ସେ ତତ୍ତ୍ୱ ଗୁଡା କାହିଁ ସଂରଚନା କରିଛନ୍ତି? ପ୍ରପାତ ଅଲ୍ଟିମେଟ୍ ଜିନିଷଟା କହିଲେ, କିନ୍ତୁ ସନ୍ଦେହଟା ଆମର ଆସୁଛି ନା ଭକ୍ତି ଯୋଗ ଉପରେ, ମୁଁ ତ ମଙ୍ଗଳାରତୀ ଆସୁଛି, ମୁଁ ତ ଷୋଳମାଳ ଜପ କରୁଛି, ମୁଁ ତ ଭଗବାନଙ୍କ ସେବା କରୁଛି, ମୋର କାହିଁକି ଜିନିଷ ଯାଉନି? ଏଇଟା ହେଲା କର୍ମ ମେଣ୍ଟାଲିଟି। ପୁଣି ଚାଲି ଆସିବ ସନ୍ଧ୍ୟାଟା ଆସିବ, ମୋତେ ଏତେ ଇଏ କଲି, ଏହା କଲି, ତା କଲି, ଆଉ ଯେତେ ଯେତେ ଲୋକ ମୁଁ ଦେଖିଲିଣି ଭେଟିଲିଣି, ଏସବୁ ପୁରୁଣା ଲୋକ ଯା ତାଙ୍କର ଏଇ ସନ୍ଧ୍ୟାଟା ରହୁଛି ନା, ଆଉ ମୁଁ ତ ଏତେ କିଛି କଲି, ଗୁରୁଦେବ କଣ ଏମିତି ହେଲା, ଗୁରୁ ମୋ ଭାଗ୍ୟରେ କଣ ଥିଲା, ଭଗବାନ ଏମିତି କଣ କଲେ, ନାମ ମୋର ଯେ ଭୁଲ, ଏଟାକୁ ଯିବ ମାନିବା ପାଇଁ ଚାହେଁ ନା। ସେ ଷୋଳମାଳା ଜପ କରିବାର ପ୍ରପାତ ବାରବାର କହିଛି ତୁମକୁ ନିରପରାଧ ନାମ କରିବା ପାଇଁ, ସେଟାକୁ ସେ ପଏଣ୍ଟକୁ ଆମେ ଧରୁନି, ମୁଁ ଷୋଳମାଳା ଜପ କରୁଛି। ପ୍ରପାତ କହିଛନ୍ତି ମୁଡ ଅଫ୍ ଗୁଡନେସ୍ କୁ ସପ୍ତଗୁଣକୁ ଆସିବାକୁ ପଡିବ, ସେଥିପାଇଁ ମଙ୍ଗଳାରତୀ ଆସିବାକୁ ପଡିବ, ଆଉ ଭୋଜନ ବିଷୟରେ ପ୍ରପାତ କହିଛନ୍ତି ତାପରେ ଆମେ ଫୋକସ୍ ଦେବୁନି। ତେଣୁ ଏଇ ସାଧୁ ସାଧୁଙ୍କୁ ନେଇ ହିଁ କୃଷ୍ଣଙ୍କର ଏ ସଂସାର, ସାଧୁ ବିନା କୃଷ୍ଣଙ୍କର କଣ ସଂସାର ଅଛି? କୃଷ୍ଣ କିଏ ଜାଣିଥିଲେ ସଂସାର କିଏ ଜାଣିଥିଲେ? ସାଧୁ ଆସିଛନ୍ତି ବୋଲି କୃଷ୍ଣ ଜାଣିଲେ, ପ୍ରଭୁପାଦ ଆସିଲେ ବୋଲି ବର୍ତ୍ତମାନ ବିଶ୍ୱରେ ଲୋକ ଜାଣୁଛନ୍ତି କୃଷ୍ଣ, ଭଗବତ ଗୀତା, ଭାଗବତମ, ହରିନାମ। ତୁମେ ଚିନ୍ତା କର ଦେଖ, ତୁମେ ଇସ୍କନ ଯୋଉଠି ନାହିଁ, ଯୋଉଠି ଇସ୍କନ ଭକ୍ତ ନାହାନ୍ତି, ସେ ଗାଁରେ କଣ ଧର୍ମ ଅଛି ମତେ କୁହ? ଯେଉଁଠି ଇସ୍କନ ଭକ୍ତ କିଛି ଅଛନ୍ତି ସେଠି ଗୋଟେ ଖୋଳ କରତାଳ ଟିକେ ଶୁଭୁଛି, ନାମ ଟିକେ ଶୁଭୁଛି, ସେଠି ଗୋଟେ ସବୁବେଳେ ଘଣ୍ଟି ବାଜୁଥିବ, ଭୋଗ ଲାଗୁଥିବ, ତୁମେ ନିଜେ କୁହ, ଯେଉଁ ଯିଏ କହୁଛନ୍ତି ପଚାର, ଯେ ସାଧୁ ନ ଆସିଥାନ୍ତି ଯେତିକି ଆଜି ଚାଲିଛି ସେଟା କାହା ପାଇଁ ଚାଲିଛି? କୃଷ୍ଣଙ୍କର, ସାଧୁ ପାଇଁ, ସାଧୁ ପାଇଁ କୃଷ୍ଣଙ୍କର ସଂସାର, ସାଧୁ ପାଇଁ ହିଁ ସବୁ ଏ ଜିନିଷ ଚାଲିଛି। ତେଣୁ ଯାହାର ସାଧୁ ଉପରେ ବିଶ୍ୱାସ ନାହିଁ, ସେ ନାମ ଉପରେ କେବେ ବିଶ୍ୱାସ କରିପାରିବେନି, ତାର ସେ ବିଶ୍ୱାସଟା ଗୋଟେ ଭାବୁକଥା, ସେଟା ସବୁଦିନ ରହିବନି। ଜଗତର ଯେତେ ଜିନିଷ ମ୍ୟାନିଫେଷ୍ଟ ସବୁ ସାଧୁ ହିଁ କରିଛନ୍ତି, ସାଧୁଙ୍କ ଦ୍ୱାରା। ଦେଖ ପ୍ରଭୁପାଦ ଆସିଲେ ନାମ, ଲୋକ ନାମକୁ ଚିହ୍ନିଲେ, ଆଜି ଶିକ୍ଷିତ ଲୋକ ବୁଝୁଛନ୍ତି ନାମ ଦ୍ୱାରା ହିଁ ସବୁ, ସବୁଠୁ ଇଣ୍ଟେଲିଜେଣ୍ଟ ଲୋକ ସେମାନେ ଆଜି ବୁଝୁଛନ୍ତି, ଆଇଆଇଟି ପିଲାମାନେ ବୁଝୁଛନ୍ତି ନାମ ଦ୍ୱାରା ହିଁ ସବୁ ସମାଧାନ ହେଇପାରେ। ଯୋଉ ମାଇଣ୍ଡ କଣ୍ଟ୍ରୋଲ ହଜାରକ ଜିନିଷ ଆଗ ବିଶ୍ୱରେ ଚାଲିଥିଲା, ଦେଖ ସେ ସବୁ ଆସିକି ସେ ଭକ୍ତିରେ ପହଞ୍ଚିଦେଲେ, ସେ ଆସିଲେ ହିଁ ମ୍ୟାନିଫେଷ୍ଟ ହେଲା, ଭାଗବତମ ଗୀତା ବିଗ୍ରହ ମହାପ୍ରସାଦ ସବୁ। ଲୋକ କିଏ ଯାଇକି ପ୍ରସାଦ, କିଏ କିଏ କୋଉଠି ଲୋକ ପ୍ରସାଦ ଜାଣିଥିଲେ? ଏତେ କିଏ ଖାଇବା ଯୋଉ ପ୍ରସାଦ ଏସବୁ ଲୋକ ଜାଣିଥିଲେ କେବେ? କେବେ ନାହିଁ। ଏତେ ପ୍ରକାର ହେଇପାରିବ, ଖାଇପାରିବେ, ସେ ଯାହା ଚାହୁଁଛନ୍ତି ସେଟା ଖାଇପାରିବ, ପ୍ରସାଦ ମାନେ ଅରୁଆନ ଡାଲମା। ବଡ ଲୋକଙ୍କୁ ଡାକିବ ତୁମେ, ସେ ଯେ ଆସିବେ, ତୁମେ ଏମ୍ଏଲ୍ଏ ଏମ୍ପି ଡାକିବ, ତୁମ ଗାଁର ଇଏ ହଉଛି ଅରୁଆନ ଡାଲମା, ସେ କଣ ଆସିବ? ସେ ଆସିବ ପ୍ରବଚନ ଦେଇ ତାର ପଳେଇଯିବ। ମୁଁ ଯୋଉ ଗାଁ ଗଲେ ଦେଖିଛି, ଯେତେବେଳେ ଯୋଉ ବଡ ବଡ ଲୋକ ଆସିବେ ଅରୁଆନ ଡାଲମା, ସେ ତ ଖାଇବେନି, ତାଙ୍କ ପାଇଁ କଣ କରାହେଇଥିବ? ଆଉ ପୋଲଉ ପୋଲଉ ପୁରୀ ଫୁରି କରି ତାଙ୍କୁ କଣ ଟିକେ ଦେବେ, ନହେଲେ ସେ ଶୁଖିଲା ଫଳ ଫଳ ସାଥିରେ ତାଙ୍କୁ ଧରିକି ଦେବେ। ବର୍ତ୍ତମାନ ମିନିଷ୍ଟର ମାନେ ଆସିକି ଲାଇନ ଲଗାଉଛନ୍ତି ପ୍ରସାଦ ଖାଇବା, ହଁ ଯିବା ଇସ୍କନ ଆମେ ଖାଇକି ଆସି। ଯୋଉ ଶକ୍ତିଟା ଭଗବାନଙ୍କର ଯୋଉ ଶକ୍ତିଟା ଥିଲା ନା ମହାପ୍ରସାଦ, ଯୋଉ ଶକ୍ତି ଯାହା ସବୁ ଯେଉଁ ଶକ୍ତି ସବୁ ମ୍ୟାନିଫେଷ୍ଟ ହବ ସାଧୁଙ୍କ ଦ୍ୱାରା, ସାଧକ ଉପରେ ବିଶ୍ୱାସ, ଭଗବାନଙ୍କ କଥାରେ ବିଶ୍ୱାସ, ଭଗବାନଙ୍କ ସେବାରେ ବିଶ୍ୱାସ, ଏ ବିଶ୍ୱାସଟା ବଢିଲା। ଏ ବିଶ୍ୱାସ ବଢିଲା ପରେ ଲିଙ୍କ ହବ ସମ୍ବନ୍ଧ ସହିତ, ସମ୍ବନ୍ଧ ତ ହେଇପାରୁନି ଆଉ ଚିତ୍ତ ବୃତ୍ତିର ଭାବଟା କେମିତି ଆସିବ, ଯେ ଭାବର ଉଦୟ ହଉନି ତାର କାରଣଟା ହେଲା ସମ୍ବନ୍ଧଟା ଯାହା ପାଖରେ ଯେ ତୁମ ପୁଅଟାକୁ ତୁମେ ଭଲ ପାଇଗଲ, ତାପରେ କଣ ହବ, ଖରାପଟା ହଉ ଦେଖିବ ତୁମେ ତା ପ୍ରତି ଭାବଟା ସବୁବେଳେ ରହିବ, ପିଲା ଟିକେ ଭଲ ହେଇଯାନ୍ତେ କି ପୁଅଟା ଟିକେ ଏମିତି ହେଇଯାନ୍ତେ, ସମ୍ବନ୍ଧଟା ଗୋଟେ ରହିଛି ନା, ସେଟା ତୁମକୁ ସବୁବେଳେ ତୁମର ଚିନ୍ତା ଆସିବ, ତୁମର ଲସ୍ ପ୍ରଫିଟ ତୁମେ ଚିନ୍ତା କରିବନି, ସମ୍ବନ୍ଧଟା ହେଇଗଲା ଆଉ ଯାହା କରୁଛି କରୁ ମୋ ପୁଅଟା ନା। ଭଗବାନଙ୍କ ସହିତ ସମ୍ବନ୍ଧଟା ସେମିତି ହୁଏ, ସମ୍ବନ୍ଧ ପାଇଁ ଏଇଟା ହଉଛି ପ୍ରୋସିଜର, ସେ ଗୁରୁ ସଂସାର ଗୁରୁଙ୍କର ସାଧୁଙ୍କର ସଂସାର ଭିତରେ ପ୍ରବେଶ କରିବାକୁ ପଡିବ, ବିଶ୍ୱାସ କରିବାକୁ ପଡିବ, ସାଧୁଙ୍କର ଉପରେ ବିଶ୍ୱାସ କଲେ ହିଁ ତାପରେ ସେବା ନାମ ହରିକଥା ସବୁ ଗୁଡିକ ପ୍ରବେଶ କରିବ। ଯାହା ସାଧୁ ଉପରେ ତୁମର ତାହେଲେ ବିଶ୍ୱାସ ନାହିଁ, ତୁମର ସବୁ ଜିନିଷ ଏ ଯନ୍ତ୍ରଣ ଚାଲିଛି, ଆଉ କିଛି ତୁମର ଇଣ୍ଟରନାଲି ଯାହା କୁହାଯାଏ ଆନ୍ତରିକ ଭାବରେ କୌଣସି ଜିନିଷ ଫଳପ୍ରଦ ହବନି, ଆଉ ଭଗବାନ ଅପ୍ରସନ୍ନ ରହିଲେ, ଆରେ ମୋତେ ଯିଏ ଜଗତକୁ ଆଣିଛନ୍ତି, ଯିଏ ସବୁ ନାମର ପ୍ରକାଶ କରିଛନ୍ତି, ଯିଏ ଜଗତର ସବୁ କିଛି କରିଛନ୍ତି, ତାଙ୍କ ଉପରେ ଏହାର ଭାବ ନାହିଁ, ସେ ତାଙ୍କୁ ହିଁ ଭଲ ପାଉନି, ଶୋଇଲା ଆଉ କଣ, ନହେଲେ ସେ କାହିଁକି ସତ ଗୋସ୍ୱାମୀ ପଲେ ନାରାୟଣ ନମସ୍କୃତ ମନଶୈବ ନରୋତ୍ତମ ଦେବୀ ସରସ୍ୱତୀ ବ୍ୟାସମ ତୋ ଜୟ ମୋଦିରାଜ ପ୍ରଣାମ କରନ୍ତି ବ୍ୟାସଙ୍କୁ, ନହେଲେ ଭାଗବତ ପଡିବ କାହିଁକି ବ୍ୟାସଙ୍କୁ ଲୋକ ପ୍ରଣାମ କରନ୍ତି, କାହିଁକି ଗୁରୁଙ୍କୁ ପ୍ରଣାମ କରାଯାଏ ବାରମ୍ବାର, ଆମେ ତ ଭଗବାନ ନାମ କରିବା, ଗୁରୁଙ୍କର ପ୍ରଣାମ କାହିଁ କରିବାକୁ ଯିବା, ଗୁରୁ କାହିଁ ସ୍ମରଣ କରାଯାଉଛି, ଭଗବତ ପ୍ରସନ୍ନ ବିଧାନ ପାଇଁ। ତେଣୁ ଏମାନଙ୍କ ଏଇ ଭାବବତୀ ମାନଙ୍କର ଭାବକୁ ଦର୍ଶନ କରି ସେମାନେ କାଲି ଶୁଣୁଥିଲେ, ସେମାନେ ଶୁଦ୍ଧି ନିଜକୁ ନିଜର ବ୍ରତ ନିଜର ଠିକ ବ୍ରତ ନିଜର ଶୁକ୍ର ସାବିତ୍ର ପ୍ରାଜ୍ୟପ୍ରତ୍ୟ ଜନ୍ମ ସବୁ ନିଜକୁ ଧିକାର ବୋଲି ମନେ କରୁଛନ୍ତି, କାରଣ ତାଙ୍କ ହୃଦୟରେ ଯୋଉ କୃଷ୍ଣଙ୍କ କୃପାରେ ଯୋଉ କୃପା ସିଦ୍ଧ ସ୍ୱରୂପ ତାଙ୍କୁ ପ୍ରଦାନ କରିଛନ୍ତି, ତାଦ୍ୱାରା ତାଙ୍କ ଭାବ ପରିବର୍ତ୍ତନ ହେଇଯାଇଛି, ତାକୁ ଦର୍ଶନ କରି ବ୍ରାହ୍ମଣ ମାନେ ସବୁ ନିଜକୁ ଠିକ ବୋଲି ମନେ କରୁଛନ୍ତି। ହରେ କୃଷ୍ଣ ଜଗନ୍ନାଥ ଭାଗବତମ କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ନିତାୟ ଗୌର ପ୍ରମାନନ୍ଦେ ହରି ହରି।